ଇନ୍ଦ୍ର ନିଷ୍କପଟ ଭାବରେ ସ୍ତୁତି କରିସାରିଲା ପରେ ପ୍ରଭୁ ମଧ୍ୟ ଇନ୍ଦ୍ରଙ୍କ ପ୍ରତି କରୁଣା କରି ନିଷ୍କପଟ ବଚନ କହୁଛନ୍ତି। କପଟ କେବଳ ଭଗବାନଙ୍କ ନିକଟରେ ତ କପଟ ତାର ସ୍ଥାନ ନାହିଁ, କିନ୍ତୁ କପଟ ଯେତେବେଳେ ଭଗବାନ କରନ୍ତି କେବଳ ଅସୁରମାନଙ୍କ ପାଇଁ କରନ୍ତି। ତାହେଲେ କାପଟ୍ୟ ତାକୁ ଯଦି କେହି ଈଶ୍ୱରଙ୍କ ପାଖରେ ବା କୃଷ୍ଣଙ୍କ ପାଖରେ ଦେଖିବେ, ଯେମିତି ବୃକାସୁର ପାଖରେ କପଟ କରୁଥିଲେ, ଯେଉଁ ଭସ୍ମାସୁର ପାଖରେ କପଟ କରୁଥିଲେ ବିଷ୍ଣୁ, ଯେତେବେଳେ ବି ଭଗବାନ କୃଷ୍ଣ ବି ଯେଉଁ ଯେଉଁ ସମୟରେ ଯେମିତି ଦୁର୍ଯ୍ୟୋଧନ ପାଖରେ କପଟ କରୁଥିଲେ, ତାଙ୍କର ଇଚ୍ଛା ଥିଲା କି ମହାଭାରତ ଯୁଦ୍ଧ ହଉ, କିନ୍ତୁ ସେ କପଟତାଟା ଯେମିତି ଆମର ଆତ୍ମା ଆଉ ଆମ ଶରୀର ଆମ ସ୍ୱଭାବ ଆମ ଶରୀର ସହିତ ସ୍ୱଭାବ ରହିଛି, ଆତ୍ମା ତାଠୁ ଭିନ୍ନ, ଆତ୍ମାର ଗୁଣ ଅଲଗା, ଆମ ଶରୀରର ସ୍ୱଭାବ ମନର ସ୍ୱଭାବ ଏଇ କପଟ ଯାହା, ଏଗୁଡ଼ା ସବୁ ବାହ୍ୟ ଜିନିଷ ନା, ଏଗୁଡ଼ା ସବୁ ଫରେନ୍ ଯାକ ଗୁଣ ସହିତ ସଂସ୍ପର୍ଶ ହେଇକି ଆସିଛି। ଭଗବାନଙ୍କର କପଟଟା ଯୋଉଟା ଆମେ କପଟ ବୋଲି ଭାବୁଛୁ, ସେଟା ତାଙ୍କର କପଟର ବୃତ୍ତି ନୁହେଁ, କାରଣ ତାଙ୍କ ସ୍ୱରୂପଟା କ'ଣ, ସେ ହେଉଛନ୍ତି ପରମାତ୍ମା ସଚ୍ଚିଦାନନ୍ଦମୟ। ତେଣୁ ତାଙ୍କୁ ଯଦି କପଟଟା ବି କରିବେ ସେଟା କ'ଣ ହବ, ସଚ୍ଚିଦାନନ୍ଦମୟ ସ୍ୱରୂପଟା ଯାହା ସେଟା ସେ ହବ ନା। ଆଉ ଯେମିତି ଆଖୁଟା, ଆଖୁର ସ୍ୱରୂପଟା କ'ଣ, ମିଠା, ତାକୁ ଯେତେ ପ୍ରକାର ଜିନିଷ ଆମେ ତିଆରି କରିବା ସବୁ ମିଠା ହବ। ଭଗବାନଙ୍କର ସ୍ୱରୂପ ହେଲା ସଚ୍ଚିଦାନନ୍ଦମୟ, ତେଣୁ ଆମ ପରିଭାଷାରେ ସେଟା କପଟ ହେଇପାରେ, କାମ ହେଇପାରେ, କ୍ରୋଧ ହେଇପାରେ, ଲୋଭ ହେଇପାରେ, ସବୁ ହେଉଛି। ଯେମିତି ଆଖୁଟା ଦେଖୁନୁ, ତାକୁ ରସ କରାହଉଛି, ତାକୁ ଚିନି ମିଶ୍ରି ଯୋଉ ଗୁଡ଼ କରାହଉଛି, ଯେତେ ପ୍ରକାର ଜିନିଷ କରାଯାଇପାରିବ, ତାର ସ୍ୱରୂପ ଧର୍ମଟା ତା ବସ୍ତୁଠୁ ଅଲଗା ହେବନି। ଭଗବାନଙ୍କ ସ୍ୱରୂପ କ'ଣ ହେଲା, ସଚ୍ଚିଦାନନ୍ଦମୟ। ତେଣୁ ତାଙ୍କର ଯଦି ଯାଇ କେହି ଯୁକ୍ତିରେ କୁହେ ଭଗବାନଙ୍କର କାମ ଅଛି, ହଁ କାମ ଥାଇପାରେ, ସେଟା ସଚ୍ଚିଦାନନ୍ଦମୟ, ଅସୁବିଧା କ'ଣ। ଆମ ପରିଭାଷାରେ ଯେଉଁଟାକୁ ଆମେ କାମ ବୋଲି କହୁଛେ, କାରଣ କେତେ ଶବ୍ଦ ଯୋଉ ଶବ୍ଦଟାକୁ ଆମେ ବୁଝିପାରିବା ସେଇ ହିସାବରେ ଆମେ ତ ଆମକୁ କୁହାଯିବ ନା। ଯଦି ଆମେ କାମ କାମ ଶବ୍ଦରେ ବୁଝିପାରୁଛେ ଗୋଟେ ପୁରୁଷ ସ୍ତ୍ରୀର ସମ୍ପର୍କକୁ, ତାହେଲେ ଭଗବାନ ପାଖରେ ଯଦି ସେଇଟାକୁ ତୁମେ ଲଗେଇବ ଗୋପୀ ଆଉ କୃଷ୍ଣଙ୍କ ପାଖରେ, ହେଲେ ଲଗାଅ, କିଛି ଅସୁବିଧା ନାହିଁ। ତାହେଲେ ତାଙ୍କ ସ୍ୱରୂପଟା ଯଦି ସଚ୍ଚିଦାନନ୍ଦମୟ ହେଲା, ଗୋପୀମାନଙ୍କର ସ୍ୱରୂପଟା ଯଦି ସଚ୍ଚିଦାନନ୍ଦମୟ ହେଲା, ତାହେଲେ ତାଙ୍କ କାମଟା କ'ଣ ହବ, ସଚ୍ଚିଦାନନ୍ଦ ସହ ଅସୁବିଧା କ'ଣ ଥିଲା, ତୁମେ କାମ ବୋଲି ବୁଝ। ସିମ୍ପଲ ଜିନିଷ, ଆମ ଦର୍ଶନ କେତେ ସୁନ୍ଦର, ଭଗବାନଙ୍କ ସ୍ୱରୂପ ଧର୍ମଟା ତାଙ୍କ ସ୍ୱରୂପଟା ତ ବିଚ୍ୟୁତ ହବନି। ଆଚ୍ଛା ଓଲଟା ହେଇପାରେ, ଜଣେ ଯୁକ୍ତି କରିଦେଇପାରେ, ହଁ ଭଗବାନ ସଚ୍ଚିଦାନନ୍ଦ ହେଇପାରନ୍ତି, କିନ୍ତୁ ସେ ଯାହାକୁ ଭଲ ପାଉଛନ୍ତି ଗୋପୀମାନେ, ସେମାନେ ଯଦି ତାଙ୍କ ସଚ୍ଚିଦାନନ୍ଦ ନ ହେଇଥିବେ, ତାହେଲେ ତାଙ୍କର କାଳେ କୃଷ୍ଣଙ୍କ ପ୍ରତି କାମ ଥିବ, ସିଦ୍ଧାନ୍ତ ଦିଆହେଲା ଯିବୁ ସିଦ୍ଧାନ୍ତ ଦେଉଛନ୍ତି। ସର୍ବେ ପରିକରହା, ଯେତେ ପରିକର ରହିଛନ୍ତି ସବୁ ସଚ୍ଚିଦାନନ୍ଦ, ପରିକରମାନେ ବି ସଚ୍ଚିଦାନନ୍ଦମୟ, ମାନେ ଗୋଲକରେ ବୈକୁଣ୍ଠରେ ଯେଉଁ ପରିକରମାନେ ରହିଛନ୍ତି, ସେମାନେ ଯେଉଁ ଯେଉଁ ରସରେ ରହିଛନ୍ତି, କାରଣ ସେଠିକି ଯିବାକୁ ହେଲେ ତ ଆଗେ ସଚ୍ଚିଦାନନ୍ଦମୟ ହେବାକୁ ପଡ଼ିବ, ପ୍ରେମ ସ୍ଥିତିକୁ ନଗଲେ ଯାଇପାରିବନି, ବୈକୁଣ୍ଠ ବି ପ୍ରେମ ନହେଲେ ଯାଇପାରିବନି, ଐଶ୍ୱର୍ଯ୍ୟ ପ୍ରେମ ହେଲେ ବୈକୁଣ୍ଠକୁ ଯିବ ନା। ଆଉ ପ୍ରେମ ପାଖରୁ ରସଟା ଭାଗ ହେଉଛି, ଶ୍ରଦ୍ଧା ସାଧୁସଙ୍ଗ ଭଜନ କ୍ରିୟା ଅନର୍ଥନ ଭିତରେ ନିଷ୍ଠା ରୁଚି ଆସକ୍ତି ଭାବ, ଭାବ ହେଲା କିଳି କ'ଣ କଢ଼, ତାର ପ୍ରେମ, ପ୍ରେମ ପାଖରେ ପ୍ରେମଟା ରସରେ ପରିଣତ, କେଉଁ ପ୍ରେମ, ସଖ୍ୟ ପ୍ରେମ, ସେଟା ରସ ହେଲା ସଖ୍ୟ ରସ। ତାର ବୈକୁଣ୍ଠକୁ ଯେଉଁମାନେ ଯିବେ ସେଇଠୁ ଡିସାଇଡ଼ ହବ, ତାହେଲେ ଯେ ପ୍ରେମ ପାଇଗଲା ସେ ସଚ୍ଚିଦାନନ୍ଦ ହେଇଗଲା କି ନାହିଁ, ତା ପାଖରେ କାମ କ୍ରୋଧ କେଉଁଠି ରହିଲା। ତେଣୁ ଯଦି କେହି ସାଧାରଣ ପ୍ରଶ୍ନ କରେ ଗୋପୀ ଆଉ କୃଷ୍ଣଙ୍କର ଯେକୌଣସି ପ୍ରକାର ଆକ୍ଟିଭିଟିଜ ବା କାର୍ଯ୍ୟକଳାପ ବା ଲୀଳା କ'ଣ କରାହବ, ସେଟା କ'ଣ କୁହାହବ, ସଚ୍ଚିଦାନନ୍ଦମୟ। ଯେ ଗୋଟେ ପୁଅଟା ଗୋଟେ ଝିଅକୁ ଭାଗବତ ସେଟା ଅଛି ନା, ତାଙ୍କୁ ଆଲିଙ୍ଗନ କଲେ, ତାଙ୍କୁ ଚୁମ୍ବନ କଲେ, ଯେଉଁ ଶବ୍ଦ ରହିଛି ସେଟା କ'ଣ, ସବୁ ସଚ୍ଚିଦାନନ୍ଦମୟ। ଯେତେବେଳେ ପ୍ରେମ ସ୍ଥିତିକି ଚାଲିଗଲେ ସେଟା ସେଟା ତ ଆଉ ଭାବସ୍ଥିତିରୁ ସଂସାରର ସମସ୍ତ ଭାବସ୍ଥିତି ପଳେଇଗଲା ପରେ ସଂସାରର ସମସ୍ତ ଭୌତିକ ଗୁଣରୁ ଜଣେ ମୁକ୍ତ ହେଇ ସଚ୍ଚିଦାନନ୍ଦମୟ ସ୍ଥିତି ଆସିଗଲା, ଭାବସ୍ଥିତିରୁ ସଚ୍ଚିଦାନନ୍ଦମୟ ସ୍ଥିତିରେ ଷ୍ଟାର୍ଟ ହେଇଗଲା। ଆଉ କିଛି ମେଟେରିଆଲ ଫ୍ଲୋ ଯେଉଁ ଭୌତିକ ଭାବନା, ଯିଏ ଯେମିତି ଏତେ ଶୁଦ୍ଧ ଥାଉ, ଯେମିତି ସ୍ତରଟା କେମିତି ବୁଝିପାରୁଛନ୍ତି କି, ଯେମିତି ବ୍ୟାସ ଆଉ ସୁଖ ଦେଖିଦେଲେ ନା, ସେ ନାରୀମାନଙ୍କୁ କହିଲେନି ସ୍ତ୍ରୀପୁଂସ ନା ତୁ ବିବିକ୍ତ ଦୃଷ୍ଟି, ନାରୀମାନେ ସେ ଉତ୍ତର ଦେଲେ ବ୍ୟାସଦେବଙ୍କୁ, ଆପଣ ଭଗବାନଙ୍କର ଅବତାର, କାରଣ ବ୍ୟାସଦେବଙ୍କୁ ଟିକେ ଖରାପ ଲାଗିଲା, ମୁଁ ତ ଭଗବତ ଅବତାର ନା, ମୁଁ ତ ଭଗବତ ଅବତାର, ମୋତେ ଦେଖିକି ସେମାନେ ଶାଢ଼ୀ ପିନ୍ଧୁଛନ୍ତି କିନ୍ତୁ ଲଜ୍ଜା କରୁଛନ୍ତି, ମୋ ପୁତ୍ର ତ ଉଲଟ ନେଇଗଲା, ତାକୁ ଦେଖି ପୁଣି 18 ବର୍ଷ ପୁରା ପୃଷ୍ଠ ଶରୀର, ତାକୁ ଦେଖି କାହିଁକି ଲଜ୍ଜା ଆସିଲା? ନାଇଁ, ଆପଣ ଆପଣଙ୍କ ପୁତ୍ର ଭିତରେ ପାର୍ଥକ୍ୟ ହେଉଛି ଏତିକି, ଆପଣଙ୍କର ଦୁଇଟା ଦୃଷ୍ଟି ରହିଛି, ଆପଣ ପୁତ୍ରଙ୍କର ସେ ଦୃଷ୍ଟି ନାହିଁ, ବିଭକ୍ତ ଦୃଷ୍ଟି, ନା ତ ବିଭକ୍ତ ଦୃଷ୍ଟି, ଗୋଟିଏ ରସ, କିନ୍ତୁ ଜଣେ ଭାବସ୍ଥିତିକି ନଗଲା ପର୍ଯ୍ୟନ୍ତ ତାର ଦୁଇଟା ଚିନ୍ତା ରହିବ, ନାରୀ ପ୍ରତି ତାର ଆକର୍ଷଣ ନ ଆସିପାରେ, କିନ୍ତୁ ଇଏ ହେଉଛି ନାରୀ, ତା ସ୍ୱରୂପଟା, ସେ ହେଉଛି ଆତ୍ମା, ସେଠି ଦର୍ଶନ ହବ। ଆମର କାହିଁକି ଆମର ଫିଲୋସଫିଟା, ଆମର ଯେଉଁ ଦର୍ଶନଟା, ଗୋଟିଏ ଦର୍ଶନଟା କେତେ ସୁନ୍ଦର ଦର୍ଶନ, ଯେମିତି ଫିଲୋସଫିଟା ବୁଝ, ଗୋଟେ ଜଣେ ନାରୀକି ଦେଖାଗଲା, ଗୋଟେ ନାରୀଟାକୁ ଦେଖିଲା ବା ନାରୀ ଗୋଟେ ପୁରୁଷକୁ ଦେଖିଲା, ସେଠି ସେ କ'ଣ କ'ଣ ଦର୍ଶନ କରୁଛି? ତାର ଆକର୍ଷଣ ନ ହେଇପାରେ, ସେ ଗୋଟେ ସମ୍ବନ୍ଧରେ ଦର୍ଶନ କଲା, ଏ ମୋର ଭାଇ ହବ ବା ଭଉଣୀଟା ହବ କି ମୋର ମାଆଟା ହବ କି ଯାହାଟା ହବ, କିନ୍ତୁ ତାର ଦୃଷ୍ଟିଟା ରହୁଛି ସେ ଜଣେ ମୋ ଠାରୁ ଭିନ୍ନ ବ୍ୟକ୍ତି, ମୋର ସ୍ତ୍ରୀ ବା ନାରୀ ବା ମୋର ମା ବା ଭଉଣୀ, ମୋ ଶରୀର ଅଲଗା, ତା ସ୍ୱର ଅଲଗା, ଦୁଇଟା ଦୃଷ୍ଟି ହେଲା କି ନାହିଁ? ତେଣୁ ଜଣେ ଯୋଗୀ ହେଲା ପରେ ବା କଳ୍ମଶ ତା ହୃଦୟରେ ନ ରହିଲା ପରେ, ଅକଳ୍ମଶ ଚିତ୍ତ ହେଲା ପରେ, ତାର ନାରୀ ପ୍ରତି ଆକର୍ଷଣ ନ ଥାଇପାରେ, କିନ୍ତୁ ତାର ଦୃଷ୍ଟିଟା ରହିଛି ସିଏ ହେଉଛି ନାରୀ, ମୁଁ ହେଉଛି ପୁରୁଷ, ଲିଙ୍ଗ ଲିଙ୍ଗ ଦୃଷ୍ଟିଟା ରହିଲା, ଭାବସ୍ତର ସେ ଲିଙ୍ଗ ଦୃଷ୍ଟି ଆଉ ନାହିଁ, ଯେମିତି ସୁଖଦେବ ରହିଥିଲେ ଭାବସ୍ତର, ବିଭକ୍ତ ଦୃଷ୍ଟି, ଦୁଇଟା ଦୃଷ୍ଟି ନା, ଗୋଟେ ସବୁ ହେଉଛନ୍ତି କୃଷ୍ଣଙ୍କର ପ୍ରକାଶ। ତାହେଲେ ସଚିଦାନନ୍ଦ ଭାଇଙ୍କର ଯେକୌଣସି ପ୍ରକାର ଆକ୍ଟିଭିଟିଜ, ତେଣୁ ଯେକୌଣସି ପ୍ରକାର ଲୀଳା କ'ଣଟା ହବ ସଚିଦାନନ୍ଦ ଭାଇ? ସେଟା ଚୁମ୍ବନ ଲେଖା ହେଲା ଅସୁବିଧା କ'ଣ ହେଲା? ଆଲିଙ୍ଗନ ଲେଖା ହେଲା ଅସୁବିଧା କ'ଣ ହେଲା? କିଛି ନାହିଁ, କୌଣସି ନାହିଁ। ଆମର ପ୍ରାକୃତ ଜିନିଷ ଗୁଡ଼ାକ ନା ସବୁ ପ୍ରାକୃତ, ଚକ୍ଷୁଟା ପ୍ରାକୃତ, କେତେ ମହାପ୍ରଭୁ କାହିଁ ବ୍ରହ୍ମ ସଂହିତାକୁ ବହୁତ ସେଥିରେ ପାଇଗଲେ, ବହୁତ ଖୁସି ହେଲେ, ଏଭଳି ସିଦ୍ଧାନ୍ତ ଗ୍ରନ୍ଥ ଆଉ କେଉଁଠି ନାହିଁ, ମହାପ୍ରଭୁ ଖୁସି ହେଇଗଲେ। କାହିଁକି କୃଷ୍ଣ ଯେ ଭଗବାନ ଆଉ ସଚିଦାନନ୍ଦମୟ ସ୍ୱରୂପ, ଆଉ ସେଟାକୁ ପ୍ରତିପାଦ୍ୟ କରିବାକୁ ଗଲା ଗୋଲୋକ, ଭଗବାନ ଗୋଲୋକରେ ଅଛନ୍ତି, ଗୋଲୋକ ନାମ୍ନି ନିଜ ଧାମ୍ନି ତଳେ ତସ୍ୟ, କେତେ ବଡ଼ ବଡ଼ ସିଦ୍ଧାନ୍ତ ସେଥିରେ ରହିଲା। ଆଉ କ୍ଷୀରମ ଯଥା ଦଧି ବିକାର ବିଶେଷ ଯୋଗା ଦେବତତ୍ଵ ଈଶ୍ୱରତତ୍ଵ ଅଲଗା କରାହେଲା, କୃଷ୍ଣଙ୍କୁ ଆଗେ କୁହାଗଲା ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦମୟ ବିଗ୍ରହ। ଇଏ ତ ଗୋଟେ ଅଧ୍ୟାୟରେ, ପୁଣି ମୂଳରୁ ବ୍ରହ୍ମସଂହିତାରେ ଆହୁରି ବଡ଼ ଅଛି ନା। ତେଣୁ ଯେତେ ସିଦ୍ଧାନ୍ତ ଗୁଡ଼ିକ, କୃଷ୍ଣ ହେଉଛନ୍ତି ଭଗବାନ, ତାଙ୍କର ଧାମ ଅଛନ୍ତି, ସିଏ ହେଉଛନ୍ତି ସର୍ବ ଈଶ୍ୱର, ଏହା ସବୁ ବ୍ରହ୍ମସଂହିତାରୁ ମହାପ୍ରଭୁ କହିଲେ, ଏଭଳିଆ ଗ୍ରନ୍ଥ ଆଉ କ'ଣ ନାହିଁ। ଯତ୍ନ କରିକି ମହାପ୍ରଭୁ ଧରି ଆସିଲେ ବ୍ରହ୍ମସଂହିତା, କାହିଁ ବ୍ରହ୍ମସଂହିତା କଥା କହୁଥିଲି, ସଚିଦାନନ୍ଦମୟ, ସଚିଦାନନ୍ଦମୟ ପ୍ରମାଣଟା ସାଙ୍ଗେ ସାଙ୍ଗେ ମହାପ୍ରଭୁ ସେଥିରେ ପାଇଲେ, ଦେଖିଦେଲେ ଏଥିରେ ସବୁ ପ୍ରମାଣଟା ରହିଛି, ସଚିଦାନନ୍ଦମୟ ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦମୟ ବି କୁହାହେଲା ନା, ସଚିଦାନନ୍ଦ ଆଗେ କୁହାହେଲା। ତେଣୁ ସିଦ୍ଧାନ୍ତଟାକୁ ପରିପୋଷଣ ପୁଷ୍ଟ କରାହବ ନା, ପ୍ରାକୃତ ଦୃଷ୍ଟି ଯେବେ ଚାଲି ଆସିବ। ତେଣୁ ପ୍ରଭୁଙ୍କର, ଭଗବାନ କୃଷ୍ଣଙ୍କର ଯେତେ ପ୍ରକାର ଯେ କପଟ କଥାରେ ଏଠି ପଳେଇ ଆସିଥିଲେ, କପଟ ହଉ, କାମ ହଉ, କ୍ରୋଧ ହଉ, ଏ ଦେହ କଥାରେ ମୁଁ କହୁଛି, ଆମର ଚକ୍ଷୁ, ହଁ ଏଇ କଥାଟା ଯାଇଥିଲେ, ସେଠି ବ୍ରହ୍ମସିଂହ ଯାଇଥିଲେ, ଅଙ୍ଗାନି ଯସ୍ୟ ସକଳେନ୍ଦ୍ରିୟ ବୃତିମନ୍ତି ପଶ୍ୟନ୍ତି ପାନ୍ତି କଳୟନ୍ତି ଚିରମ ଜଗନ୍ତି। ଏ ଗୋଟେ ଶ୍ଳୋକ, ଭଗବାନଙ୍କର ଅଙ୍ଗାନି ଯସ୍ୟ ସକଳେନ୍ଦ୍ରିୟ, ଯସ୍ୟ ଅଙ୍ଗାନି, ଅଙ୍ଗାନି ସହ ସକଳେନ୍ଦ୍ରିୟ, କ'ଣ ଅଙ୍ଗାନି ଯସ୍ୟ ସକଳେନ୍ଦ୍ରିୟ ବୃତିମନ୍ତି ପଶ୍ୟନ୍ତି ପାନ୍ତି କଳୟନ୍ତି ଚିରମ ଜଗନ୍ତି। ସବୁ ଇନ୍ଦ୍ରିୟ ଅପ୍ରାକୃତ, ଏଇଟା ପ୍ରମାଣ ଦିଆହେଲା। ଯଦି ଅପ୍ରାକୃତ ଇନ୍ଦ୍ରିୟ ହେଲା, ସେଠି ଅପ୍ରାକୃତ ଇନ୍ଦ୍ରିୟ କାମ କେମିତି ଆସିବ? କାଟିଦେବ ପଠନ ସିଦ୍ଧାନ୍ତରେ, ତା ଅର୍ଥଟାକୁ ସିଦ୍ଧାନ୍ତ ଲଗେଇବାକୁ ପଡ଼ିବ ନା, ଖାଲି ଜାଣିଦେଲେ କ'ଣ ଭଗବାନ ଚକ୍ଷୁ ଦ୍ୱାରା ଖାଇପାରିବେ, ସେଟାର କଥା ନୁହେଁ। ଯେ ଭଗବାନ ଚକ୍ଷୁ ଦ୍ୱାରା ଖାଇପାରୁଛନ୍ତି, ତାହେଲେ ତାକୁ ପ୍ରମାଣ ଦେବାକୁ ପଡ଼ିବ ଭଗବାନ ବାହାରେ କାମ ନାହିଁ। ତେଣୁ କାମଲୀଳା ଭଳି ଯେଉଁଗୁଡ଼ିକ ଦେଖାଯାଉଛି, ତାହେଲେ ସେଟା କ'ଣ? ସେଟା ବି ଅପ୍ରାକୃତ ସିଦ୍ଧାନ୍ତ। ପ୍ରତ୍ୟେକ ଇନ୍ଦ୍ରିୟରେ ଗୋଟେ ଧର୍ମ ଅଛି, ଜିଭାର ରସ ଆସ୍ୱାଦନ କରିବ, ଚକ୍ଷୁର ଦର୍ଶନ କରିବ, ସ୍ପର୍ଶ ଶକ୍ତି ସେ ତାର ସ୍ପର୍ଶ ଅନୁଭବ କରିବ, ଆଘ୍ରାଣ ଶକ୍ତି ନାଶ ଦ୍ୱାରା ଆଘ୍ରାଣ ଅନୁଭବ କରିବ, କିନ୍ତୁ ଭଗବାନଙ୍କର ସବୁ ସବୁ ସଚିଦାନନ୍ଦମୟ, ସବୁ ଇନ୍ଦ୍ରିୟ ଦ୍ୱାରା ସବୁ କାର୍ଯ୍ୟ କରିପାରିବେ। ସବୁ ଇନ୍ଦ୍ରିୟ ଦ୍ୱାରା ସବୁ କାର୍ଯ୍ୟ କରିପାରିବେ, ତାହେଲେ ଗୋଟେ ନାରୀକୁ ଧରିକି ଯଦି କେହି କହିବେ ଯେ ଭଗବାନ ଗୋପୀ ସାଙ୍ଗରେ ରାସଲୀଳା କରୁଥିଲେ, ତା ନାରୀକି ଧରିବାର ତାଙ୍କର କିଛି ଆବଶ୍ୟକ ନାହିଁ, ନାରୀ ସାଙ୍ଗରେ କ୍ରୀଡ଼ା କରିବାର ଆବଶ୍ୟକ ହିଁ ନାହିଁ, ଚକ୍ଷୁ ଦ୍ୱାରା କରିପାରିବେ। ବ୍ୟାସ ଯଦି ଚକ୍ଷୁ ଦ୍ୱାରା ଗର୍ଭପାତ କରିଦେଇ ଗର୍ଭ ଦେଇପାରିଲେ, ସନ୍ତାନ ଗର୍ଭରେ ସୃଷ୍ଟି କରିଦେଇପାରିଲେ, ଭଗବାନ କେମିତି କରିପାରିବେ? ଆଉ ଯେଉଁ ବ୍ୟାସକୁ ପୁଣି ଶୁକଦେବଙ୍କଠାରୁ ତଳ କରାହଉଛି, ଶୁକଦେବ ତାଙ୍କଠୁ ଶ୍ରେଷ୍ଠ ବୋଲି କୁହାଗଲା ଭାଗବତ ଭାବସ୍ତରରେ, ନାରୀମାନେ କହିଥିଲେ ଆଜ୍ଞା ଆପଣଙ୍କର ପୁରୁଷ ସ୍ତ୍ରୀ ଭେଦ ଅଛି, ଆପଣଙ୍କ ପୁତ୍ର ନାହିଁ, ତାଙ୍କର ଗୋଟେ ରସ। ବ୍ୟାସଦେବ ଚୁପୁଣି ପଳେଇ ଆସିଲେ, ସିଏ ଯଦି ଏଟା ଏତେ ଏତେ କରିପାରିବେ ତାହେଲେ କୃଷ୍ଣ କ'ଣ ନ କରିପାରିବେ? ତାହେଲେ କୃଷ୍ଣଙ୍କ ଗୋପୀମାନଙ୍କ ସହ ନୃତ୍ୟ କରିବା କ'ଣ ଆବଶ୍ୟକ ଥିଲା? ତାହେଲେ ସେଟା କ'ଣ ସଚେତନ? ଆମର ପରିଭାଷାରେ ଆମେ କାମ କହିପାରନ୍ତି, କ୍ରୋଧ କହିପାରନ୍ତି, କପଟ କହିପାରନ୍ତି, ଯେତେ ପ୍ରକାର ଧୋକା ଦେବା, ଯାହା ଶବ୍ଦ ଆମେ ଲଗେଇବା ସବୁ ସଚେତନ ଦେବା। ତାଙ୍କ ସ୍ୱରୂପଟା ତାଙ୍କ ସ୍ୱରୂପ ଧର୍ମରୁ ସେ କେବେ ବିଚ୍ୟୁତ ହେଇପାରିବେନି। ଯେମିତି ଆମେ ଭାବସ୍ତର ପୂର୍ବରୁ ଯେତେ ପ୍ରକାର ଜିନିଷଟା କରିବା ସବୁଟା କ'ଣ ସବୁଥିରେ ପ୍ରାକୃତ ଟଚ୍ ଥିବ। ଭାବସ୍ତର ପୂର୍ବରୁ ଆମେ ଯାହା କରିବା ସେଥିରେ ପ୍ରାକୃତ ଥିବ, ସେଟା ଶୁଦ୍ଧ ଭକ୍ତି ବୋଲି କୁହାଇପାରିବେନି। ଆମେ ସତ୍ୟବାଦୀ ଥାନ୍ତି ଯାହା ସେଥିରେ ପ୍ରାକୃତତା ରହିଥିବ, କାହିଁକି ଅପ୍ରାକୃତ ତ ଆସି ନାହିଁ, ଅପ୍ରାକୃତ ଆସିଲେ ପ୍ରାକୃତ ପଶିପାରିବେନି। ଏଇ କଥାରେ ଆମର ଆସିଥିଲା ପଏଣ୍ଟ, ଭଗବାନ ନିଷ୍କପଟ ଇନ୍ଦ୍ରର ହୃଦୟକୁ ଜାଣିଦେଲେ, ଇନ୍ଦ୍ର ନିଷ୍କପଟ ଭାବରେ କହୁଛନ୍ତି, ତାହେଲେ ଭଗବାନ ବି ନିଷ୍କପଟ ଭାବରେ କହିଲେ। ଯଦି କି ପ୍ରଶ୍ନ କରିବେ ତାହେଲେ ଭଗବାନ ବି ବେଳେବେଳେ କାପଟ୍ୟ କରନ୍ତି ନାହିଁ, ସେ ଭଗବାନଙ୍କର କାପଟ୍ୟତା ବି ସେଟା ତାଙ୍କର କରୁଣା, ସେ ବ୍ୟକ୍ତିର କରୁଣା ପାଇଁ। ଭଗବାନ କେବେ କାପଟ୍ୟ କରିପାରିବେନି କୌଣସି ହିସାବରେ, ତାଙ୍କ ସ୍ୱରୂପ ଧର୍ମରେ ସେ କେବେ ବିଚ୍ୟୁତ ହେଇପାରିବେନି। ଯଦି ଯୁକ୍ତି କରିବେ, ଜଣେ ଯୁକ୍ତି କରିବେ ଭଗବାନଙ୍କର ତାହେଲେ କିଛି ଯଦି ଅଲଗା ଗୁଣ ଥାଆନ୍ତା, କପଟା ଦି ଗୁଣ ଥାଆନ୍ତା, ତାହେଲେ ଦୈବାସୁର ସରି ଭଗବତ ଗୀତାରେ କେଉଁ ଅଧ୍ୟାୟ କହିଲେ ଦେବସୁର ଦୈବାସୁର ସମ୍ପଦ ଯୋଗ ଷୋହଳ ଅଧ୍ୟାୟ କାହିଁ କହିଲେ କୁହ? ଅସୁର ସେ ନିଜ ମୁଖରେ କହିଦେଲେ ଏଟା ହଉଛି ଆସୁରିକ ଗୁଣ, ଆଉ ତାଙ୍କ ପାଖରେ ସେଇଟା କେମିତି ରହିବ? ସେ କହିଦେଇଛନ୍ତି ଅଲଗା ଆଉ ସଜାନନ୍ଦ ମହେଶ୍ୱର। ତେଣୁ ଇନ୍ଦ୍ରଙ୍କର ନିଷ୍କପଟ ବୃତ୍ତିକୁ ଜାଣି ଭଗବାନ ତାଙ୍କର ଅନ୍ତରୁ ଖୋଲିଲେ। ନିଷ୍କପଟ ତା ଅର୍ଥ ପ୍ରଭୁ ଚାହୁଁଥିଲେ ନିଷ୍କପଟ ଭାବରେ କୃପା କରିବା ପାଇଁ। ବ୍ୟକ୍ତିର ଯଦି ସବୁଠୁ କିଛି ଗୋଟେ ବଡ଼ ହୃଦୟର ଆବିଳତା ଥାଏ, ତାର ସମସ୍ତ ସାଧନ ଭଜନର ଯାହା କୁହନ୍ତି ଗୋଟେ ଜାଗାରେ ଅଟକିକି ରହୁଛି, ବ୍ଲକେଜ୍ ଗୋଟେ ଶବ୍ଦ ଜାଣିଥିବ, ଗୋଟେ ବ୍ଲକେଜ୍ ହେଇଯାଉଛି, ଗୋଟେ ଗୋଟେ ଜିନିଷଟା ପାଇପ୍ଟା ତୁମେ ଲଗେଇଛ ଯାଉଛି, ସେ ତାର ଗୋଟେ ଜାଗାରେ ବ୍ଲକେଜ୍ ହେଇଗଲା, ପାଣିଟା କ'ଣ ଲାଗୁଛି ଫୁଲ୍ ହେଇକି ଅଛି, ପାଣିଟା ପାସ୍ କରୁନି, ବ୍ଲକେଜ୍ ହେଇଗଲା। ଆମ ଜୀବନରେ ଯେତେ ପ୍ରକାର ସ୍ପିରିଚୁଆଲ୍ ବ୍ଲକେଜ୍ର କାରଣ ହେଉଛି ଏଇ ଗୋଟେ ନିଷ୍କପଟ, ଆମେ ସାଧୁ ଗୁରୁ ଭଗବାନଙ୍କ ପାଖରେ ହୃଦୟଟା ଆମେ ଖୋଲିପାରୁନି। ଆରେ ଭାଇ ଜଗତ ଆଗରେ ସିନା ଖୋଲିପାରିବନି, ଭଗବାନଙ୍କର କହିପାରିବେନି, ଆମେ ଖୋଲିପାରୁନେ ବୋଲି ଆମ ପାଇଁ ସେ ପ୍ରାର୍ଥନା କରିଦେଲେ। ସେଥିପାଇଁ ତୁମେ ଏଇଟା କ'ଣ ଗାଅ? ଏଇ ଯେଉଁ ଆଚାର୍ଯ୍ୟମାନେ ଯେଉଁ ଭଜନ ଗୁଡ଼ା ଲେଖିଲେ କି ଦୈନ୍ୟାତ୍ମକ ପ୍ରାର୍ଥନା, କାହିଁ କହିଲେ ଜୀବ କେବେ ଭଗବାନ ସେମିତି ଡାକିପାରିବ ନାହିଁ, ସେ ତା ହୃଦୟଟା ଖୋଲିପାରିବନି, ସେ ଆମ ପାଇଁ ଖୋଲିଦେଲେ। କାରଣ ନିଷ୍କପଟ ତ ଆମେ ଆଚରଣ ନ କଲେ ତାଙ୍କ ହୃଦୟକୁ ସେଟା ସ୍ପର୍ଶ କରିବ ନାହିଁ, କାରଣ ସେ ବାସ୍ତବ ବସ୍ତୁ ନା। ଆମେ କ'ଣ ଆମେ ଅବାସ୍ତବ, ଆମ ପାଖରେ ମାୟାର ସ୍ପର୍ଶ ଅଛି ବୋଲି ଆମକୁ ପ୍ରାକୃତ ଗୁଣ ସ୍ପର୍ଶ, କିଏ ଗୋଟେ କାନ୍ଦିଦେଉ, କିଏ ତା ଦୁଃଖ କହିଦେଉ, କ'ଣ ଚାଲି ଆସିବ? ଆମ ହୃଦୟ ଗୋଟେ ଆଲୋଡ଼ ଏଇ ଲୋକଟା ଦୁଃଖୀ ଅଛି ଆଉ ଏଇଟା, ସେ କାନ୍ଦିଦେଲା ସିନା କରିଦେଲା, କିନ୍ତୁ ତା ହୃଦୟର ଭାବଟା ଆମେ ଜାଣିଛେ କି ସେ ନିଷ୍କପଟ କି ସେ ଗୋଟେ ପରିସ୍ଥିତିରେ ପଡ଼ିକି ଆଜି ଏଇଟା କରିଦେଉଛି? ଭଗବାନ ସେମିତି ନୁହେଁ, ଭଗବାନ ଜାଣିଦେଉଛନ୍ତି ଇଏ ପରିସ୍ଥିତିରେ ପଡ଼ିକି କରୁଛି କି ଆର ସ୍ୱାଭାବିକ, ସେ ସେଟା ଜାଣିଦେ। ସେ ବାସ୍ତବ ବସ୍ତୁ ବେଦ୍ୟମ ବାସ୍ତବ ବସ୍ତୁ ଶିବଦମ ତା ପୁତ୍ର ମିଳନ, ବାସ୍ତବକୁ ସବୁବେଳେ ଜାଣିବାକୁ ପଡ଼ିବ। ତାଙ୍କ ପାଖରେ ଆମର କିଛି କୌଣସି କାପଟ୍ୟ ନିଷ୍କପଟତା ଚଳିବନି, ଶେଷରେ କପଟତା ଚଳିବନି, ନିଷ୍କପଟତା ହିଁ ହେଉଛି ବଡ଼ ସମ୍ପତ୍ତି। ଦେଖ ବ୍ରହ୍ମାଜୀଙ୍କର ଲୀଳା ଆଉ ଇନ୍ଦ୍ରଙ୍କ ଲୀଳା ଭିତରେ କ'ଣ ପାର୍ଥକ୍ୟ ରହିଲା? ବ୍ରହ୍ମା ବିମୋହନ କଲେ, ପଚାଶ ସ୍ତୁତି କଲେ, ଆଉ ସ୍ତୁତି ହେଉଛି ବହୁତ ବଡ଼ ସାରସାର ସ୍ତୁତି, ଭଗବାନ କିଛି କଥାବାର୍ତ୍ତା କଲେନି, ବହୁତ ପ୍ରସଙ୍ଗ ରହିଲା କାହିଁକି ଭଗବାନ କଲେନି, କ'ଣ କ'ଣ ଲାଗିଲା, ସେ ତ ଅଲଗା ପ୍ରସଙ୍ଗ ରହିଛି। କିନ୍ତୁ ଇନ୍ଦ୍ର ତାଠୁ ବଡ଼ କାମ କରିଛନ୍ତି, ସେ ଚୋରି କରିନି ଯେମିତି ବତ୍ସା ଆଉ ବାଳକକୁ, କିନ୍ତୁ ଇଏ ଇନ୍ଦ୍ର ବ୍ରଜକୁ ନଷ୍ଟ କରିବା ପାଇଁ, ବ୍ରଜବାସୀଙ୍କୁ ନଷ୍ଟ କରିବା ପାଇଁ, ଗାଭୀଙ୍କୁ ନଷ୍ଟ କରିବା ପାଇଁ ପୁରା ଫିଜିକାଲି ଯାହା କୁହନ୍ତି ଶାରୀରିକ ଭାବରେ ସେ ଉଦ୍ୟମ କରିଛନ୍ତି, ତାଙ୍କ ପାଇଁ ଭଗବାନ କ୍ଷମା କରିଦେଲେ। ତାତ୍ତ୍ୱିକ ସିଦ୍ଧାନ୍ତ କ'ଣ ହେଲା? ଏ ତ ଲୀଳା, ଲୀଳା ତ ଚାଲିଛି, ଆମେ ତ ଲୀଳା ପ୍ରସଙ୍ଗ କେବେ ଆମେ ଚର୍ଚ୍ଚା କରୁନାହିଁ, କେବଳ ତତ୍ତ୍ୱ ଉପରେ ଆମେ ଚାଲିଛି। আমি লীলা প্রসঙ্গ গোবর্ধন লীলা এটি আমি কবনি, আমি গোবর্ধন লীলার তাত্ত্বিক প্রসঙ্গটা আমি আলোচনা করছি। তাকে কাহিকি ভগবান ক্ষমা কলে, ইন্দ্রঙ্কর ক্ষমা, ইন্দ্র যা করেছেন কেবি কোণসি অবতারে এমতি কেউ করে না, মানে সরি মানে কৃষ্ণ লীলা ভিতরে কেবি এমতি কাম করে না, পুতনা হো অগাসুর হো বকাসুর হো সে কোণ তাঙ্ক স্বরূপরে আসছে, সে তো অসুর, সে তো ভক্ত নথিলে, কিন্তু ইন্দ্র অধিকৃত দেবতা সে জাঁচান, কিন্তু এত বড় কাম করেদেলা পরে ভগবান তাকে ক্ষমা করেদেলে, কাহিকি সে নিষ্কপট হয়ে ক্ষমা, ক্ষমার যে গুণটা ভগবান ক্ষমা করতে বা ভগবান কৃপাটা আসে সেটা গোটে জিনিস উপরে নির্ভর করছে। জীবন যে হাজার দোষ অছে সবু দোষটা সাংে সাং দূরে যায়, এইসব প্রিন্সিপল বৈষ্ণব প্রিন্সিপল আমি এটা জাঁপারে না, ভাগবত আমি কই দেছেন যেতে তোমার দোষ থাকু, কারণ জীব প্রকৃতি সংস্পর্শে আসিলা পরে ভগবান কোণ কে ভগবদ গীতার ভক্তি প্রকৃতি জাত গুণা কারণ গুণ সংঘর্ষ সদস জোনি জন্মস, এটা এই শ্লোক মনে রাখে না, যে প্রভুপাদ সবুঠ ফেভরাইট শ্লোক, আরম্ভটা মনে মনে পড়ুনি, ভুক্তি প্রকৃতি জাত গুণান কারণ গুণ সংঘর্ষ পুরুষ, বহুত বড়িয়া শ্লোক আছে, কারণ গুণ সংঘর্ষ সদ অসত জোনি জন্মস, ভগবান জানি না সত অসত জোনি যে জন্ম হচ্ছেন এই গুণ সংঘ যোগ, গুণ সংঘর্ষ জন্ম হয়েছেন না, ভগবান জাঁ দেন ভগবান সেটা জাঁচান জীবটা পুরুষ প্রকৃতি, পুরুষ প্রকৃতি স্ত্রী ভক্তি প্রকৃতি জাত গুণান কারণ গুণ সংঘর্ষ সদস জোনি জন্ম, পুরুষ অভিমান চালি আসছে, পুরুষ অভিমান আসি প্রকৃতি ভোগ করা চাচ্ছে, সেটা বা আমার পুরুষ অভিমান না, সেটা প্রবাদ কুহ সমস্ত পুরুষ অভিমান না, স্ত্রীটা কোণ, হ্যাঁ স্ত্রীটা বি পুরুষ অভিমান, অন্য কু ভোগিবি গোটে বস্তু কু ভোগি মানে কি অভিমান, পুরুষ অভিমান, সমস্ত পুরুষ অভিমান না, স্ত্রী চাহুছি পুরুষটা ভোগিবি, পুরুষ চাহুছি স্ত্রীটা ভোগিবি, পুরুষ বি চাহুছি আউ গোটে জিনিস আমি ভোজন করবি যা করছি এনজয় করা চাহুছি না, এনজয় মুডটা সমস্ত অছে, পুরুষ প্রকৃত স্ত্রী সে শ্লোক বার পুরুষ প্রকৃতি পুরুষম প্রকৃতি কি পুরুষ প্রকৃতি কম থাকে, পুরুষ প্রকৃতি স্ত্রী ভুক্তি প্রকৃতি জাত গুণান কারণ গুণ সংঘর্ষ, প্রভুপাদ শ্লোক বারম্বার রিপিট করুন, না সাথে ভাবত, না সাথে ভাবত, হ্যাঁ না সাথে বিদ্যুতে ভাব, এইসব প্রভুপাদ ফেভারিট শ্লোক, কিন্তু এগুলো প্রকৃতরে আচার্য মানে আমার সব ভিজন দেখে দিয়েছে, আমার প্রকৃতি সহ সবুজ সম্পর্ক, পুরুষ অভিমানটা রইলা না সবুজ প্রকৃতি দেখলা মানে এনজয় করি মেন্টালিটি, পুরুষ প্রকৃতি ভুক্ত প্রকৃতি জাত গুণ কোণ ভোগ করছে প্রকৃতির জাত যে গুণ গুড়ি করছে, পুরুষ প্রকৃত প্রকৃতি প্রকৃতি স্তোহি ভুক্তে প্রকৃতি জান গুণান কারণম গুণ সংঘস্য সদসদ জোনি জন্মসু, এই প্রকারে আচ্ছা এই প্রকারে কহিলে মানে পূর্ব শ্লোক কোণ থিব, হ্যাঁ এই কার্য কারণ কর্তৃত্বে হেতু প্রকৃতি উচ্যতে পুরুষ পুরুষ সুখ দুঃখানম ভক্তৃতে হেতু উচ্যতে, এই পৃথিবীরে সমস্ত ভৌতিক কার্য কারণর হেতু হেলা প্রকৃতি এবং জীব সমস্ত প্রকার সুখ দুঃখর কারণ অটে, আচ্ছা পরবর্তী শ্লোকরে যে কহিলে প্রকৃতি এই প্রকার জীব প্রকৃতির তিন গুণকু ভোগ উপভোগ করে ভূত প্রকৃতির জীবন যাপন করে, এটা আমার লাইফ না কোণ সবুজ এনজয় করি হি বঞ্চা, ভূত প্রকৃতির সংস্পর্শে আসুবা যোগ এপরি হুয়ে, তেমন ভাল ও মন্দ বিভিন্ন জোনি প্রাপ্ত হুয়ে, কিপর সে বিভিন্ন প্রকার শরীর মধ্যে প্রবেশ করে সে কথা এখানে কুহগলা, প্রকৃতির বিভিন্ন প্রকার গুণসঙ্গ যোগ এপরি হচ্ছে, তেমন জীবকু প্রকৃতির এই তিন গুণর ঊর্ধ্বকু উঠবা হব এবং দিব্য স্তরের অবস্থান করা পড়ব, ইয়া কৃষ্ণ চেতনা কুযায়, যে পর্যন্ত ব্যক্তি কৃষ্ণ চেতনা ন হয়েছি সে পর্যন্ত তার ভৌতিক চেতনা তাকে গোটিয়ে শরীর রু অন্য গোটিয়ে শরীর যাওয়া বাধ্য করি, প্রকৃতির রহলা গুণটা প্রকৃতির জাত যে গুণ গুড়া সেটা ভোগ কলে, আ সতগুণ আসিগলা সাত্বিক জিনিস ভোগ কলে, রজগুণ আসিগলা রাজস্ব জিনিস ভোগ কলে, তম গুণ আসিগলা সে গুণ গুণর যে জিনিস দ্রব্য তম গুণ আসিগলা, এ খটা আণরে কি গোটে আণ মিশ বিষয় খাইবা ভালো মন্দ করে, গোটে ভোজনের তম গুণ আসিগলা, গোটে সত্য গুণ আসিগলা, না না আজ মু কিছু খাইবিনি আর টিকে জলপান করে রয়ে, ପ୍ରକୃତିକୁ ନେଇକି ଆମର ଆହାର କର୍ମ ଭୋଜନ ସବୁ କିଛି ପ୍ରବାସୀ ଲେଖିଲେ ଯେପର୍ଯ୍ୟନ୍ତ ବ୍ୟକ୍ତି କୃଷ୍ଣ ଚେତନା ସେ ନ ହୋଇଛି ସେ ପର୍ଯ୍ୟନ୍ତ ତାର ଭୌତିକ ଚେତନା ତାକୁ ଗୋଟିଏ ସ୍ୱରରୁ ଅନ୍ୟ ସ୍ୱର ଯିବାକୁ ବାଧ୍ୟ କରିବ। ଏ ବହୁତ ବଡ଼ ବଡ଼ କଥା ସବୁ ପ୍ରଫୁଲ୍ଲ ପର୍ବଟା ବହୁତ ଆମେ କେତେ ବଡ଼ ବଡ଼ କଥା କହିଲେ ବି କ'ଣ କଲେ ବି ଚେତନା କୃଷ୍ଣ ଚେତନା ନ ରହିଲେ ପୁଣି ଆଉ ଗୋଟେ ସ୍ୱରର ବାଧ୍ୟ କିଛି କାମ ଦେବନି। ଆଚ୍ଛା କାରଣ ଅବିସ୍ମରଣୀୟ କାଳରୁ ତାର ଭୌତିକ କାମନା ରହିଆସିଛି ଅବିସ୍ମରଣୀୟ କାଳରୁ, କିନ୍ତୁ ତାକୁ ଏ କାମନାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଉପଯୁକ୍ତ ଅଧିକାରୀଙ୍କ ଠାରୁ ଶ୍ରବଣ କଲେ ଯାଇ ଏ ଧାରଣାର ପରିବର୍ତ୍ତନ ହେବ। ସର୍ବୋତ୍କୃଷ୍ଟ ଉଦାହରଣ ଏଠାରେ ହିଁ ଅଛି, ତାହେଲା ଯେ ଅର୍ଜୁନ ଭଗବତ ବିଜ୍ଞାନ କୃଷ୍ଣଙ୍କ ଠାରୁ ହିଁ ଶୁଣିଛନ୍ତି। ଯଦି ଜୀବ ଏ ପ୍ରକାର ଶ୍ରବଣ କରେ ତାହେଲେ ଅନନ୍ତ କାଳରୁ ତା ମଧ୍ୟରେ ବୃତ୍ତ ପ୍ରକୃତିର ଉପଭୋଗ କରିବାର ଯେଉଁ କାମନା ରହିଛି ତାହା କ୍ରମେ ଏବଂ ଆନୁପାତିକ ଭାବେ ହ୍ରାସ ହେବ। କ୍ରମେ ଏବଂ ଆନୁପାତିକ ଭାବେ, କ୍ରମେ ମାନେ କ'ଣ, ଧୀରେ ଧୀରେ ତାର ଶ୍ରବଣ ଶରଣାଗତି ସେବା ଭାବ ଯେତିକି ବଢ଼ିବ ତାର ଏନ୍ଜୟିଂ ମେଣ୍ଟାଲିଟିଟା ସେତିକି କମିବ। ଏଇ ଆମେ ଯେଉଁ କହୁଛୁ ଭକ୍ତିଟା ବଢ଼େଇଦେବି, ଭକ୍ତିଟା ବଢ଼ି ହେବନି, ମାନେ କହିଲେ ଟିକେ ଖରାପ ଭାବୁଛନ୍ତି ଭକ୍ତ, କହି କିଛି କହି ହେବନି। ତୁମେ ଭାବନି ଯେ ମୁଁ ଭଲ ମହାପ୍ରଭୁ କାହିଁକି କହିଦେଲେ ଭଲ ଖାଇବନି ଭଲ ପିନ୍ଧିବନି, ଏନ୍ଜୟିଂ ମୁଡ୍ ରହିଲେ ଭକ୍ତି ହେବନି, ଭଲ ଘର ରହିବି ଭଲ ଖାଇବି ଭଲ ପିନ୍ଧିବି ତା ଦେହରେ ଭକ୍ତି ନାହିଁ, ହେବନି, କେବେ ବି ହେବନି। ଏଇଟା ପ୍ରଭୁପାଦରେ କାହିଁ କରିଛନ୍ତି, ଏଇ ଯେଉଁ ଯେମିତି ବାଲାମ ଚାଉଳ ସେ ବାସୁମତୀ ଚାଉଳ ସେ ଗୁଆ ଘିଅ ଖାଇବାକୁ ଦେଲା ଭଳିଆ ବିଷୟ ଲୋକ ବିଷୟ ନା ବିଷୟରେ ଭାସିଯିବେ, ତେଣୁ ତାଙ୍କୁ ଟିକେ ଆଚାର୍ଯ୍ୟ କେତେ କରୁଣା କରି ଏଇଟା କରୁଛନ୍ତି, କିନ୍ତୁ ଯେଉଁମାନେ ସିରିୟସ୍ ପୁରୁଣା ହେଇଯାଉଛି ସେମାନଙ୍କୁ ଚିନ୍ତା କରିବାକୁ ପଡ଼ିବ। ମୋର କୌଣସି ବସ୍ତୁରେ ଭୋଗ ବୁଦ୍ଧି ନ ରହୁ, ଯାହା ଭଗବାନ ଦେଲେ ସେଥିରେ ଚାଲ, ଧନ ହଉ ସମ୍ପତ୍ତି ହଉ ଭଲ ରହିବା ଭଲ ଖାଇବା, ଏଇଟା ସେ ଭକ୍ତି ଆଉ ଭୋଗ ଇଏ ସମ୍ପୂର୍ଣ୍ଣ ଓଲଟା। କି ତ୍ୟାଗ ବି, ତ୍ୟାଗ ଦ୍ୱାରା ବି ତୁମର ମନଟା ଖାଲି ପ୍ରସନ୍ନ ରହିବ, ସେ ବି ହବନି, ଆମର ସେବା ମାର୍ଗଟା ନା। ଆଉ ତ୍ୟାଗ କରିଦେଲେ ତ ତୁମେ କହିବ ମଠ ମନ୍ଦିରରେ କ'ଣ ମୁଁ ରହିବି, ଏକୁଟିଆ ରହିବି, ହଁ ଏକୁଟିଆ ରହିକି ତୁ ଭଜନ କରିବୁ, କ'ଣ ସେବା ପାଇବୁ, ସେବା ପାଇପାରିବୁ, ସେବା କରିପାରିବନି ଭଗବାନ ସେବା। ମୁଁ କହିବି ମୁଁ ସେବା ନ କଲା ମୁଁ ଭଗବାନ ନାମ କରିବି, ହଁ ନାମ କରିପାରିବୁ, ତୁ ଚେତନା ସ୍ତର କେଉଁଠି ଦେଖ, ତୋ ଚେତନା ସ୍ତର କେଉଁଠି ରହୁଛୁ, ଚେତନା ଯେଉଁଠି ତୁମେ ଗୁଣ ସଂଗ୍ରହ ରହିଛ ମାନେ ଯେଉଁଠି ରହିଲେ ତୁମେ ସେଇ ଗୁଣଟା ଆସିବ। ତେଣୁ ନୀତି ନିୟମ କଠୋର ନୀତି ନିୟମ ପାଳନ କରି ଚେତନା ସ୍ତରକୁ ବଦଳି ହେବନି। ଚେତନା ଚେତନାଟା ଗୋଟେ କ'ଣ, ଗୋଟେ ଯାହା କୁହନ୍ତି ଗୋଟେ ସ୍ୱାଭାବିକ ଜିନିଷଟା, ଚେତନାଟା ଗୋଟେ ସ୍ୱାଭାବିକ ଜିନିଷ। ତାକୁ ତାକୁ ଯେମିତି ଆମେ ଗୋଟେ ଫୁଲକୁ ଦେଖିଦେଉଛେ ଭଲ ଲାଗୁଛି, କେତେ ଆଖି ଖେଳି ଉଠିଛି, ଗୋଟେ ବାସନାଟାକୁ ଶୁଙ୍ଗି ଦେଉଛେ ନେଚୁରାଲ ଆସୁଛି, ଚେତନାଟା ସେଇଭଳିଆ ଜିନିଷଟା। କୃଷ୍ଣ ଚେତନା ଜଣେ ଭଗବାନଙ୍କୁ ଭଲ ପାଇଗଲା ତାର ସ୍ୱାଭାବିକ ସେଭଳି ସବୁ ଆକ୍ଟିଭିଟି ଯେଉଁଟା ନେଚୁରାଲ ହେଇଛନ୍ତି ପ୍ରଭୁପାଦଙ୍କର, କେଉଁ ଆକ୍ଟିଭିଟିଟା ମୋତେ କୁହ ଜଣେ, ଆମେ ଆମେ ଦେଖିଛୁ ଗୁରୁଦେବ ଦେଖିଛୁ ପ୍ରଭୁପାଦଙ୍କୁ ଆମେ ଦେଖିପାରୁନୁ, କିନ୍ତୁ ଏଇ ସବୁ ମାଧ୍ୟମରେ ଦେଖୁଛୁ ତାଙ୍କୁ, କେଉଁ ଜିନିଷ ତାଙ୍କୁ ଆର୍ଟିଫିସିଆଲ କହିପାରିବ, କୀର୍ତ୍ତନଟା ଆମର କ'ଣ, ଏଇ ପ୍ରବଚନ ଦେଲା ବେଳେ ତୁମର ପ୍ରବଚନ ଦେବ ଲୋକଙ୍କୁ ବୁଝେଇବ ଭଲ କଥାବାର୍ତ୍ତା କରିବ, ବାହାରକୁ ଗଲାବେଳେ ଠିକ, ତାପରେ ଅଲଗା ହେଲା ବେଳକୁ ଆଉ ଗୋଟେ ରୂପ। ପ୍ରଭୁପାଦଙ୍କର କେଉଁ ଜିନିଷଟା ଦେଖ ତୁମେ ଆର୍ଟିଫିସିଆଲ କହିପାରିବ, କୌଣସି ଜିନିଷ କହିପାରିବ, ସବୁ ନେଚୁରାଲ ସ୍ୱାଭାବିକ। ଚେତନାଟା କୃଷ୍ଣ ରହିଲେ ନା ସବୁ ପ୍ରକାର ଆକ୍ଟିଭିଟିଜଟା ଆଟ୍ରାକ୍ଟିଭ, କାରଣ ତାଙ୍କ ଅନ୍ତର ଭିତରେ ଗୁଣସଙ୍ଗ ନାହିଁ, ଗୁଣସଙ୍ଗଟା ରହିଲେ ତ ଅସୁବିଧା ରହିଲା। ଆଉ ଭୋଗଟା ଭୋଗ ବୁଦ୍ଧି ଆଉ ଭକ୍ତି ଇଏ ପୁରା ଓଲଟା, ଇଏ ପୁରା ଡିଫରେଣ୍ଟ ଡିରେକ୍ସନ, ବିପରୀତ ପଶ୍ଚିମ ପୂର୍ବମୁଖୀ। ଭୋଗୀ କେବେ ଭକ୍ତ ହେଇପାରିବନି, ଯିଏ ଯାହାର ଭୋଗ ବୁଦ୍ଧି ହେଉଛି ଭଲ ଖାଇବି ଭଲ ରହିବି ବହୁତ କେବେ ଭକ୍ତ ହେଇପାରିବନି। ସେଥିରେ ମହାପ୍ରଭୁ ସେ ଲେଖିଲେ ନା କୃଷ୍ଣ କବିରାଜ ଗୋସ୍ୱାମୀ, ମହାପ୍ରଭୁର ଭକ୍ତ ଯତ ବୈରାଗ୍ୟ ପ୍ରଧାନ, ଯାହା ଦେଖି ପ୍ରୀତ ହନ ଗୌର ଭଗବାନ, ମହାପ୍ରଭୁ ଖୁସି ହୁଅନ୍ତି ମୋ ଭକ୍ତ ବୈରାଗ୍ୟ ହେଇଛି, ବୈରାଗ୍ୟ ଆଚରଣ କରୁଛି। ବୈରାଗ୍ୟ ମାନେ କ'ଣ, କୃଷ୍ଣ ପ୍ରତ୍ୟାର୍ଥ ଭୋଗ ତ୍ୟାଗ। ନାଇଁ ଆମର କ'ଣ, ଆମର ପଇସା ନାହିଁ ନା କ'ଣ, ଭଲ ଖାଇପାରିବେନି ଭଲ ରହିପାରିବେନି ଭଲ ବ୍ୟବସ୍ଥା କରିପାରିବେନି, କରିହବ, ହଁ ସେଇଟା କଲେ ତୁମେ ଭକ୍ତି ଆଶା କରନି, ଖାଇବି କି ତୁମେ ଭଲ ରହିପାରିବ। ସାଧୁଗୁରୁମାନଙ୍କ ପାଖରେ ଯେ ପଇସା ଅଭାବ ଅଛି ସେଇଟା ନୁହେଁ, ଯେ ସିଏ ଯେ ସମସ୍ତଙ୍କୁ ଭୋଗ ଭୋଗ ଦେବା ପାଇଁ ଯେ ଗୋଟେ ମଠ ମନ୍ଦିର କରାଇ ନା ସେଇଟା ନୁହେଁ, ସେଟା ଭଲ ପଇସା ତୁମେ ଆଣି କଲେକ୍ସନ୍ କରି ଆଣିପାରିବା ଖାଇପାରିବା ପ୍ରଭୃତି କହୁଛି, ତୁମେ ସେଇ ମେଣ୍ଟାଲିଟି ରଖୁଛ ଆମେ କିଛି ଯିବୁ କିଛି ଧନ କରିକି ଆଣିକି ଆମେ ଏଠି ଖାଇବୁ, କିନ୍ତୁ ଶ୍ରବଣ କୀର୍ତ୍ତନ ଉପରେ ତୁମେ ଗୁରୁତ୍ୱ ଦେଉନ, ସ୍ପିରିଚୁଆଲ ପ୍ରୋଗ୍ରାମ ଉପରେ ଗୁରୁତ୍ୱ ଦେଉନ, ଡେଟିଗୋଟ୍ସ ଉପରେ ଗୁରୁତ୍ୱ ଦେଉନ, ତୁମେ ଗୋଟେ ହଷ୍ଟେଲ ଲାଇଫ ହେଇଯିବ, ଧୀରେ ଧୀରେ ତୁମର ଆଉ ସ୍ପିରିଚୁଆଲ ଜିନିଷ ଉପରେ କିଛି ଗୁରୁତ୍ୱ ରହିବନି। ସେ ଜିନିଷ ନୁହେଁ ନା, ଭୋଗଟା ଅଲଗା ଜିନିଷ, ପ୍ରତ୍ୟେକ ଜିନିଷକୁ କୃଷ୍ଣ ସମ୍ବନ୍ଧରେ ଆମେ ଦେଖିବ, ମୋର ଯେତିକି ଆବଶ୍ୟକ ଅଛି ସେତିକି ମନେ ବି ଅଧିକ ମୋର ଆବଶ୍ୟକ ନାହିଁ, ଅଧିକ ସବୁ ଭଗବାନଙ୍କର ଭୋଗବୁଦ୍ଧି କେଉଁଟା କରିଦେଲେ ବି ଆମେ ଗୋଟିଏ କମେଇ ପାରନ୍ତି, କିନ୍ତୁ କୃଷ୍ଣଙ୍କର ନାଁଟା ଗୁରୁଙ୍କର ନାଁ ହଉ ଭଗବତ ସେବା ବିନା ଗୋଟିଏ ଯଦି ମିସ୍ ହେଇଗଲା ପଇସା ଆମର ନଷ୍ଟ ହେଇଗଲା ମାନେ ଆମେ ରେସ୍ପନ୍ସିବୁଲ ଆମେ ହବା, ଭଗବାନଙ୍କରଟା ଅପରାଧୀ ଆମେ ହେଇଯିବା, ଭଗବତୀ ତୁମେ କିଛି କରିପାରିବ, ଭଗବତୀ କରିବ ମାନେ ପନିସମେଣ୍ଟ ପାଇବ, ଭୋଗ ଓଲଟା ଗୋଟେ ଦିଗ ଆଉ ଭକ୍ତି ଗୋଟେ ଦିଗ, ଆମର ବା ସେବା ହବାଟା, ଆମର ସେବାଟା ଆମେ ତ୍ୟାଗ କରିପାରିବାନି କି ଭୋଗ କରିପାରିବା କଣ କରିବା, ଆଉ ଯୋଉ ଭଜନ କଥା ପଡ଼ିଛି ଜଣେ କହିବ ଏକାନ୍ତର, ହଁ ଏକାନ୍ତ ରହିଲେ ଝମେଳା ମୁକ୍ତ ହେଇପାରେ, ଏକାନ୍ତ ରହିଲେ ତୁମେ ଏତିକି କରିପାରିବ, ତୁମକୁ ଲୋକ ସାଧୁ ବୋଲି କହିବେ ଝମେଳା ମୁକ୍ତ ହବ, ବହୁତ ଲୋକ ଆଉ ତୁମକୁ କେହି କିଛି ଖରାପ ଭାବିବେନି, କାରଣ ତୁମେ କାହା ସଂସ୍ପର୍ଶରେ ଆସୁନ ନା, କାରଣ ମୋର ଲାଇଫରେ ମୁଁ ଏଇଟା ଜାଣିଛି ତୁମେ ଏକୁଟିଆ ରହିବ ମାନେ ଲୋକ ତୁମେ ଭଲ ପାଇବେ, ଏ ଭଲ ସାଧୁ କାହିଁକି ତୁମେ କାହା ସଂସ୍ପର୍ଶରେ ଆସୁନ, ଆଉ ତାଙ୍କର ବିଚାରଧାରା ଉପରେ ତୁମେ ହସ୍ତକ୍ଷେପ କରୁନ, ତୁମେ ଭଲ ପାଇବେ ସମସ୍ତେ, ସେଟା ବି ଆମର ଲକ୍ଷ୍ୟ ନୁହେଁ, ତାଙ୍କ ଭଲ ପାଇବା ସହିତ ଆମର ଭକ୍ତିରେ କ'ଣ ସମ୍ପର୍କ ରହିଛି, କିନ୍ତୁ ଯେତେବେଳେ ତୁମେ ସେବା କରିବାକୁ ପଡ଼ିବ ସେଠି ସମସ୍ତଙ୍କର ବିଚାରଧାରା ଭିତରେ ତୁମେ ଭିତରକୁ ପଶିବାକୁ ପଡ଼ିବ, ତ ତାଙ୍କ ଯାହା ବିଚାରଧାରା ସହିତ ତୁମର ମିଳିଲା ସେ ତୁମକୁ ଭଲ ପାଇବ, ଯାହା ବିଚାରଧାରା ନ ମିଳିଲା ସେ ତୁମକୁ ଅପୋଜ କରିବ, ତୁମେ ସେଇଟାକୁ ଡରିବ ତାହେଲେ ସେବା ପାଇବନି, ସେବା ଏଇ ଯୋଉ ଭାବଟା ରହିଛି ଭଜନ ଭକ୍ତି ଅଧିକାରଟା, ଏଇ କଥାରେ ମୁଁ ଏଠି ପଳେଇ ଆସିଲି, ଗୁଣ ସଂଘଟା ମୁଣ୍ଡରେ ଥିଲେ ତୁମେ ଯୋଉଠି ଯାଇ ପହଞ୍ଚିଲେ ଭଜନ କରିପାରିବନି, ଏଇଟା ଭକ୍ତି ଅଧିକାରଟା ଅଲଗା, ଆମେ ଗୁରୁଦେବଙ୍କୁ ତ ଶୁଣିଛୁ ଆମକୁ ଆମକୁ କିଏ ହଲେଇ ପାରିବେନି, ତୁମେ କହିଲେ ବୃନ୍ଦାବନ ମୁଁ କିଏ ରହିକି ଭଜନ କରିବି, କେଉଁଠି ତୁମେ ଏକାନ୍ତ ରହି ଭଜନ କରିବି, ଆମେ ସବୁ ପ୍ରକାର ଟ୍ରାଏ କରିଦେଇଛୁ, ପାରିବନି ତୁମେ, କାରଣ ତୁମକୁ ସବୁବେଳେ ଗୋଟେ ଜିନିଷ ଚିନ୍ତା କରିବାକୁ ପଡ଼ିବ, ଯଦି ଭଜନଟାକୁ ଅଲଗା କରିକି ଆମେ ନିଜେ ଗୋଟେ ଜୀବ ଭଜନ କରିପାରିଥାନ୍ତା ତାହେଲେ ଭଗବାନ କାହିଁ ସାଧୁଗୁରୁଙ୍କୁ ଏଠି ପଠେଇବା କ'ଣ ଦରକାର ଥିଲା, ମନ୍ତ୍ରଟା ଖାଲି ପଠେଇ ଦେଇଥାନ୍ତେ, ମନ୍ତ୍ରଟା ତ ଅଛନ୍ତି, ଯାହା ମହାପ୍ରଭୁ ଆସିଲେ ମନ୍ତ୍ର ପ୍ରଚାର କରିଦେଲେ, ସାଧୁଗୁରୁ କାହିଁ କ'ଣ ଆବଶ୍ୟକ ରହିଛି, ଏ ଗୁରୁ ସେବାଟା କ'ଣ ଆବଶ୍ୟକ ରହିଛି, ଗୁରୁ ସେବା ମାନେ ଯଦି ଲକ୍ଷ ଗୁରୁଙ୍କର ଚେଲା ଅଛନ୍ତି ସେ ଗୁରୁଙ୍କ ସେବା କରିବେ, ସମସ୍ତେ କ'ଣ ଗୁରୁଙ୍କର ଏକାଥର ସେବା କରିବେ କି, ଗୁରୁ ସେବାଟା କୃଷ୍ଣ ସେବା, କିନ୍ତୁ ସେଟା ଆନୁଗତ୍ୟ ରହିବ, କାହିଁକି ଭଗବାନଙ୍କୁ କେମିତି ଖୁସି କରାଯାଏ ସେଟା ଗୋଟେ ଯାହାର ଗୁଣ ସଙ୍ଗ ରହିଛି ସେ କେବେ ହେଲେ ଜାଣିପାରିବନି, ତା ମନ ଦେଲେ ଖୁସି ଅଛି ଆଜି 10 ଆଇଟମ୍ କରିପକେଇବ, ତା ମନଟା ଆଜି ଭଲ ଲାଗୁଛି କରିପକେଇବ, ତାପରେ ତାପରେ ଯଦି ତା ମନ ଭଲ ନାହିଁ ଯାହା ସେଦିନ ଦେଶ କାମ ଗାଲା ଲଗେଇଦେବ, ତା ପ୍ରୀତି ଜିନିଷରେ ତାର ମାନସିକ ବିଚାର ଉପରେ କୃଷ୍ଣଙ୍କ ପ୍ରୀତିଟା ନିର୍ଭର କରୁଛି, ସାଧୁଗୁରୁଙ୍କର ସ୍ଥିତିରେ ସେୟା ତାଙ୍କର ସ୍ଥିତି ହେଲା କେବଳ ଜୀବଟା କେମିତି କୃଷ୍ଣଙ୍କ ସେବାର ଲଗ ଆଉ କୃଷ୍ଣଙ୍କର କେଭଳି ପ୍ରୀତି ରହୁ, ତାଙ୍କ ନିଜର କିଛି ସୁଖ ଦୁଃଖ ନାହିଁ, ଆଉ ଗୁରୁ ସେବାଟାକୁ କୃଷ୍ଣ ସେବା କାହିଁ କୁହାଯାଏ ନା, ଗୁରୁ ଶିଷ୍ୟକୁ କୃଷ୍ଣ ସେବାରେ ଲଗେଇକି କୃଷ୍ଣଙ୍କର ପ୍ରୀତି ବିଧାନ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରନ୍ତି, ଆଉ ଜୀବ ଡାଇରେକ୍ଟ କୃଷ୍ଣ ସେବା କରିପାରିବ ନାହିଁ, ଗୋଲକ ବୃନ୍ଦାବନ ତ ଡାଇରେକ୍ଟ ନାହିଁ, ଆଉ ତୁମେ ଏଠି କ'ଣ ପାଇବ, ସେଠି ଗଲେ ଲଳିତା ବିଶାଖା ଅଣ୍ଡର ରହିବ, ଆଉ ଲଳିତା ବିଶାଖା ଆଦି ନା କେଉଁଠି ନାହାନ୍ତି, ଆଜ୍ଞା କରିବ ସେବା ଶରଣ, ହେଠି ଆଜ୍ଞା ରହିବ ନା, ଆଜ୍ଞା ପୁଣି କ'ଣ ଲଳିତା ବିଶାଖା ଆମକୁ ଆଜ୍ଞା ଦେବେ ନା କ'ଣ, ଗୁରୁକୁ ଆଜ୍ଞା ଦେବେ, ମଞ୍ଜୁରୀଙ୍କୁ ଆଜ୍ଞା ଦେବେ, ଏବେ ଏବେ କାଲି ସେ ଭିଡ଼ିଓ ଏଡିଟିଂ ରାତି 11 ମୋର ବାଜିଗଲା, ମୁଁ କାଲି 10:30 ଗୋଟେ ହେଲା ମୁଁ ସେ ଏଡିଟିଂ କରୁଥିଲି ସେ ଭିଡ଼ିଓଟା, ଗୁରୁଦେବ ଲାଷ୍ଟ 95 ବୋଧ ଲାଷ୍ଟ ଲଣ୍ଡନରୁ ଫେରୁଛନ୍ତି, ଏୟାରପୋର୍ଟରେ ଗୁରୁଦେବ ପଚାରୁଛନ୍ତି, ଏ ଗୁରୁଦେବ ଏ ସ୍ଥିତି ଗୁଡ଼ାକ ଆମର ଯେଉଁ ଗୁରୁଙ୍କର ସ୍ଥିତିରେ ଆମେ କେମିତି ଦେଖିବୁ, କାଲି ପୋଷ୍ଟ କରିବୁ ସେଇଟା, ଗୁରୁଦେବ ରାଗି ହେଉଛନ୍ତି, କହିଲେ ଗୁରୁ ହେଉଛନ୍ତି ମଞ୍ଜରୀ ସଖୀ, କହିଲେ କାମ କେମିତି ଦେଖିପାରିବୁ ଗୁରୁ, ଗୁରୁଦେବ କହିଲେ ସେଇଟା ଗୁରୁଙ୍କ ଉପରେ, ତୁମେ ଯଦି ସେମିତି କ୍ୟାଣ୍ଡିଡେଟ୍ ହେଇଥିବ ଗୁରୁ ତୁମକୁ ଦେଖେଇବି, ଆଉ ତୁମେ ଗୋଟା ଅନଧିକାରୀ ପ୍ରଶ୍ନ ଗୁଡ଼ା କାହିଁ କରୁଛ, ତୁମର ଅଧିକାର ନାହିଁ ଗୋଟେ ପ୍ରଶ୍ନଟା କାହିଁ କରୁଛୁ, ନା କିଛି ପଚାରନି, ତୁମର ଏଇଟା ଅଧିକାର ନାହିଁ ଜିନିଷ ଗୋଟେ ଜାଣିବା ପାଇଁ, ତୁମେ ସେ ଷ୍ଟେଜକୁ ଗଲେ ସେଇଟା ରିଭିଲିଂ ଅଟୋମେଟିକ୍ ହବ, ଏଇଟା କହିବ ମୁଁ କୃଷ୍ଣ କେମିତି ଜାଣେ, କୃଷ୍ଣ ସ୍ୱରୂପ କେମିତି ଜାଣେ, କେମିତି ଜାଣିବ, ସେ ସବୁ ଅପରାଧ ସେଟା ଦେଖିବାରେ ତ ଜାଣିବ ନା, ଯେତେ ପଢି ପଢି ସେ ସବୁ ଯେତେ ଧୋଇ କ'ଣ ଯେତେ ଯାହା ପଢ ଯାହା କର କିଛି ନାହିଁ, ସିଏ ତ ଅପ୍ରାକୃତ, ଆମେ ଆମେ ଶ୍ଳୋକ ପଢ଼ିଦେବା ଗୀତା କହିଦେବା ସବୁ କରିଦେବା, କିନ୍ତୁ ସିଏ ହେଉଛନ୍ତି ଅପ୍ରାକୃତ, ସିଏ ସେଇଟା ଦେଖେଇଲେ ଆମେ ଅପ୍ରାକୃତ ନା, ପ୍ରକାଶ୍ୟ ବସ୍ତୁ ନା, ଆମର ସଂସ୍କୃତିରେ କହୁଛେ ପ୍ରକାଶ୍ୟ ବସ୍ତୁ, ପ୍ରକାଶ୍ୟ ବସ୍ତୁ ଆଉ କୌଣସି ଯେ ସୂର୍ଯ୍ୟ ହେଲେ ପ୍ରକାଶ୍ୟ ସ୍ୱୟଂ ପ୍ରକାଶ୍ୟ ବସ୍ତୁ, ତାଙ୍କୁ ଅଲଗା କେଉଁ ପ୍ରକାଶ ଦ୍ୱାରା ପ୍ରକାଶିତ କରିହବ ନାହିଁ, ଭଗବାନ କୃଷ୍ଣ ଆଉ ଯେତେ ସ୍ପିରିଚୁଆଲ ଆଧ୍ୟାତ୍ମିକ ଜିନିଷରେ ଯେତେ ରହିଲେ ସବୁ ହେଲେ ପ୍ରକାଶ୍ୟ ବସ୍ତୁ, ସେ ସ୍ୱୟଂ ପ୍ରକାଶିତ ହେବେ, ସ୍ୱୟଂ ପ୍ରକାଶ ବସ୍ତୁକୁ ଆମେ କେଉଁ ପ୍ରିନ୍ସିପଲ ଦ୍ୱାରା ପ୍ରକାଶିତ କରିପାରିବା, ତେଣୁ ଆମେ କେବଳ ଦିନହୀନ ଭାବରେ ଗୋଟେ ସେବା କରିକି ତା ବିଚାର କରିକି ତା ଆଚାର୍ଯ୍ୟଙ୍କ ଆନୁଗତ୍ୟ ରହିକି ଗୁରୁଙ୍କର ସେବା କରିକି ଆମେ ଚଳୁଛେ। ଏ ଯେଉଁ ଗୁରୁଙ୍କର ଆନୁଗତ୍ୟରେ ଯେଉଁ ରହିବା, ଏଇଟା ହେଉଛି ଭକ୍ତାନୁଗତ୍ୟ। ଭକ୍ତାନୁଗତ୍ୟରେ ଭଗବାନ ଖୁସି ହୁଅନ୍ତି, ଭକ୍ତାନୁଗତ୍ୟରେ ଭଗବାନ ଖୁସି ହୁଅନ୍ତି, ସେ ଭଗବାନଙ୍କ ସେବା ହେଉଛି। କିନ୍ତୁ ଆନୁଗତ୍ୟରେ ଛାଡ଼ିଦେଲେ ସେ ଭଲ ପାଇବେ। ଯେମିତି ଦେଖିବେ, ମୁଁ ଗୋଟେ ଛୋଟ ଉଦାହରଣ ଦେଇଦେବି। ଘରେ ବାପା ଅଛି, ଦୁଇ ଭାଇ ଅଛନ୍ତି, ତା ଭିତରୁ ଦୁଇ ଭାଇ ଯାଙ୍କ ଘର ପାଇଁ କାମ କରୁଛନ୍ତି। ଇଏ ଯିବ ଧାନ ବୁଣି ଆସିବ, ସିଏ ଯିବ ପରିବା ହାଣି ଆସିବ, କିନ୍ତୁ ବାପୁ କେହି କିଛି ପଚାରୁନାହାନ୍ତି, ଘର କାମ ଚାଲିଛି। ଭଗବାନଙ୍କର ଭକ୍ତି, ଏଇ ଯେଉଁ ଗୁରୁତତ୍ଵ ସହିତ ଭଗବାନଙ୍କ ଭକ୍ତିରେ କ'ଣ ସମ୍ପର୍କ ରହିଛି, କେତେ ସୁନ୍ଦର ଜିନିଷ, ଛୋଟ ଛୋଟ ଜିନିଷ ଆମେ ତାପରେ ଇମ୍ପୋର୍ଟାନ୍ସ ଦିଅନ୍ତି। ସେଟା ଯେଉଁ ଜୀବନ, ଘରେ ଦୁଇ ଭାଇ କାମ କରୁଛନ୍ତି, କାହା ପାଇଁ, ଘର ପାଇଁ, ସେ ତାର ପରିବା ନେଇ ଆସୁଛି, ଇଏ ସ୍ତ୍ରୀମାନେ ରୋଷେଇ କରିଦେଉଛନ୍ତି, ଘର କାମ ଯାଉଛନ୍ତି, ବାପୁକୁ ପଚାରୁନା ତାର ସେ ଘରେ ବାପାର କ'ଣ ପରିସ୍ଥିତି, ସେ ପୁଅମାନଙ୍କର କ'ଣ, ସେ ସବୁ କାମ କରୁଥିବେ, ବାପା ତାର ପ୍ଲାନ୍ କରୁଥିବେ, ଏଗୁଡ଼ା କିଛି ଦେବିନି, ଏଇଟା ବଦମାସ ମାନେ ମୋତେ କିଛି ପଚାରୁନାହାନ୍ତି। ଆଉ ଭଗବାନଙ୍କ ସେଇଆ, ଭଗବାନ ଭକ୍ତି ଯେତେବେଳେ ଦେବେ, ଭକ୍ତ ମାଧ୍ୟମରେ ଦେବେ, କାହିଁ ତାଙ୍କୁ ପ୍ରକାଶ୍ୟ କିଏ କରିଛନ୍ତି, ଏ ଜଗତରେ ଭକ୍ତ କରିଛନ୍ତି। ଭକ୍ତ ଯଦି ନଥାନ୍ତେ, ଭଗବାନ ଆଜି ସେଇ ଗୋଲକ ବୃନ୍ଦାବନ ବସିଥାନ୍ତି ଚୁପଚାପ, କଣ କରିଥାନ୍ତେ, ସେଇଠି ନାଚିଥାନ୍ତେ ରାଧାଣୀଙ୍କ ସହିତ ନା। ଆଉ ଭକ୍ତ ଆଣିକି ଜଗତରେ ଏତେ ଲୀଳା, ଏତେ ଜିନିଷ ସବୁ ତାଙ୍କର ପ୍ରକାଶ୍ୟ ସବୁ ଜିନିଷକୁ ଆଜି ପ୍ରଚାର କରିକି ସବୁ କାମ କରିଛନ୍ତି। ତାଙ୍କ ଆନୁଗତ୍ୟରେ ଆମେ ଛାଡ଼ିଦେବା ହେଲା, ନହେଲେ ସେ କାହିଁ ବାରମ୍ବାର ଲେଖିଲେ ଉପର ଗୁନାଥ ପଦେ ରହୁ ମୋର ଆସ, ସବୁବେଳେ ଲେଖିଲେ ଉପର ଗୁନାଥ ପଦ, ଏ ଛୟ ଗୋସାଇଁ କରି ଚରଣ ବନ୍ଦନ, ଏ ଛୟ ଗୋସାଇଁ ଜୟ କରୁଛି, କାହିଁ ସବୁବେଳେ କାହିଁକି ଆନୁଗତ୍ୟ ରଖୁଛନ୍ତି। ଆନୁଗତ୍ୟ ବିହୀନ ଭଜନ ଭଜନ ନୁହେଁ, ଆନୁଗତ୍ୟ ବିହୀନ ଭଜନ ଭଜନ ନୁହେଁ। ଭକ୍ତିରେ ତ ଏଇଟା ଡର ନା, ଆଉ ଗୁରୁଦେବ ସେ କଥା କୁହନ୍ତି, ଗୁରୁଦେବ ଗୁରୁ ଚାହିଁଲେ ରାଧାକୁଣ୍ଡ ତଟରେ ନିର୍ଜନ ରହି ଭଜନ କରିପାରିବେ। ଭୋଗ ଲୋକ ପାଇଁ ସିନା ହଇରାଣ, ଯିଏ ଭୋଗର ଯାହାର ଭୋଗ ବାସନା ଅଛି ସିଏ ହଇରାଣ, ଆଉ ଭଜନ କରିବା ପାଇଁ ଅଭାବ ଜାଗା ନାହିଁ, କିନ୍ତୁ ଭଜନ ହବ ବା ନାହିଁ, ଭଜନଟା ହୋଇପାରିବେ, ଏ ଗୁଣସଙ୍ଗ ଗୁଡ଼ା ରହିବ। ଆଉ ଗୁଣସଙ୍ଗ କେତେବେଳେ ଯିବ, ଏଇ କହିଲେ ନା ପ୍ରକୃତି ଭୋଗ କରିବାର ବୁଦ୍ଧିଟା ଅଛି, ଅବ୍ୟବଚାରୀ ଭକ୍ତି କଲେ ଘରେ କହିଲେ ନା ଅବ୍ୟବଚାରୀ ନେବ, ଯୋଉ ମାଂସ ଯୋଉ ଅବ୍ୟବଚାରିଣୀ ସେଠି କହିଲେ, ଭକ୍ତି ଯୋଗେ ନା ସେବତୀ, ପୁଣି ସେବା କଥା କହିଲେ, ଭଜନ କରିବ ଅବ୍ୟବିଚାରୀ ସେବା କରିବ, ବ୍ୟବିଚାର ଦୋଷ ରହିବ, ଏଇଟା ଏଇଟା ଏଇ ଯେଉଁ ଗୁରୁବାନୁଗତ୍ୟ ନ ରହିଲା ବ୍ୟବିଚାର ଦୋଷ, ଆମେ ଯେତେ ଭଜନ କରିବା ଗୁରୁଙ୍କ ପ୍ରତି ଗୋଟେ ଆନୁଗତ୍ୟ ନାହିଁ, ବ୍ୟବିଚାର ଦୋଷ ଆସିଗଲା। ମନ୍ତ୍ରଟା କିଏ ଦେଇଛନ୍ତି, ମନ୍ତ୍ରଟା କିଏ ଦେଲେ, ମନ୍ତ୍ର ତୁମ ଗୁରୁ ଦେଲେ, ଶିକ୍ଷା କଲ ତୁମେ, ତୁମର ତାଙ୍କ ପ୍ରତି ଗୋଟେ ଆସକ୍ତି ନାହିଁ, ଲାଗିଗଲା ବ୍ୟବିଚାର ଦୋଷ। ଆଉ ସେଥିପାଇଁ ଆମକୁ ଆମର ଯେ ପରମ୍ପରାର ଯେଉଁ ଶିକ୍ଷା ରହିଲା ବାହାରି ସୁକୁମ ଶିକ୍ଷା ସବୁ ରହିଲା, ଏ ପ୍ରବାସୀ କଥାରେ ରଚନା କରୁଛନ୍ତି, କ୍ରମେ ଏବଂ ଆନୁପାତିକ ଭାବେ ହ୍ରାସ ହେବ। ଆନୁପାତିକ ମାନେ କ'ଣ, ପରସେଣ୍ଟେଜ ହିସାବରେ, ଅନୁପାତ ହିସାବରେ ହ୍ରାସ ହେବ। କୋଉଟା କ'ଣ ଲେଖିଲେ ପ୍ରପାତ, ଜୀବ ଯଦି ଶ୍ରବଣ କୀର୍ତ୍ତନ କରେ ତାହେଲେ ଅନନ୍ତ କାଳରୁ ତା ମଧ୍ୟରେ ଥିବା ଭୂତ ପ୍ରକୃତିର ଉପଭୋଗ କରିବାର ଯେଉଁ କାମନା, ଏଇଟା ହଠାତ୍ ଯିବ ନାହିଁ। ଏଇଠି ପ୍ରପାତ ଲେଖିଲେ, ଉପଭୋଗ କରିବାର କାମନା ତାହା କ୍ରମେ ଏବଂ ଆନୁପାତିକ ଭାବେ ହ୍ରାସ ହେବ। ଆମେ ଯେଉଁ ହଠାତ୍ ଚାଲିଲେ ଆସୁଛି 500 ବର୍ଷ ଭଜନ କରିଦେଇ କିଏ କହୁଛି ମୋର କାହିଁକି ଏଇଟା ଯାଉନି, ଏଇଟା ଯିବନି ରେ ବାବା, ଏଇଟା ହବନି। ଦେଖୁନାହାନ୍ତି ପ୍ରପାତ କ'ଣ କହିଦେଲେ, ଉପଭୋଗ କରିବାର ଯେଉଁ କାମନାଟା କ୍ରମ ଧୀରେ ଧୀରେ ଆଉ ଆନୁପାତିକ ପରସେଣ୍ଟେଜ ହିସାବରେ ଯିବ। ତୁମର ଆନୁଗତ୍ୟ କେତେ ରହୁଛି, ଶ୍ରବଣ କୀର୍ତ୍ତନ କେମିତି କରୁଛ, ସେବା କେମିତି କରୁଛ, ଭଗବାନ ଉପରେ କେମିତି ତୁମେ ଭରସା କରୁଛ, ସେଇ ହିସାବରେ ତୁମର ଯିବ ନ ଯିବନି। ଏବଂ ତାର ଏ ଭୌତିକ କାମନା ବିନଷ୍ଟ ହେଲା ପରେ ସେ ଦିବ୍ୟ ସୁଖ ବା ଆନନ୍ଦ ଉପଭୋଗ କରିବ, ଏଇଟା ନଗଲେ ବି ହବନି, ଯେ ଦିବ୍ୟ ଆନନ୍ଦ କେବେ ସେ ପାଇପାରିବ। ଏଇ ଏହି ବୈଦିକ ମନ୍ତ୍ରରେ କୁହାଯାଇଛି ଯେ ଜୀବ ପରମପୁରୁଷ ଭଗବାନଙ୍କର ସଂଗ୍ରହ କରେ, ଯେତେ ଯେତେ ତତ୍ଵଜ୍ଞ ହେବ ସେତେ ପରିମାଣ ସେ ଶାଶ୍ୱତ ଆନନ୍ଦମୟ ଜୀବକୁ ଜୀବନକୁ ଉପଭୋଗ କରିପାରିବ। ଆନନ୍ଦମୟ ଜୀବନ ଜୀବ ଯେଉଁ ପ୍ରାପ୍ତ ହେବ, ଭଗବାନ ସହିତ ସମ୍ବନ୍ଧ ରଖିଲେ ନା। ଏଇ କଥାରୁ ଆମେ ଆଲୋଚନା କରୁଥିଲେ ଯେ ଭଗବାନଙ୍କର ଯେଉଁ ସ୍ୱଭାବ ବା ନିଷ୍କପଟ ଯେଉଁ ସ୍ୱଭାବ ଭଗବାନ ଏଠୁ ପଳାଇ ଆସିଥିଲେ ଏଠି, ଆମର ଦୋଷଟା ଅଛି, ଭୋଗ କରିବାର କାମନାଟା ଗୋଟେ ମନ ଭିତରେ ରହିଛି। ଏମିତି ନୁହେଁ ଯେ ଖାଲି ନାରୀ ଭୋଗ କରିବା ବା ఇప్పుడు పదవి పదవి మూడు వచ్చే పదవి రాయి సన్మాన ఇటవి కూడా భోగబుద్ధిననే ସମ୍ମାନ ଭୋଗ କରିବା ପଦ ଉଚ୍ଚ ପଦବୀରେ ରହିବା ଜୀବନ ରହିବ ସେଥିପାଇଁ ସେ ଲେଖିଲେଟେ ପୁରୁଷ ପ୍ରକୃତି ଭକ୍ତି ପ୍ରକୃତି ଜାତ ଗୁଣାନ କାରଣ ଗୁଣ ସଙ୍ଗ ସଦସତ ଯେଉଁ ଜନ୍ମସୁ ଏଇଥିପାଇଁ ଆମେ ଜନ୍ମ ପାଇଥିଲେ ଅନାଦିକାଳରୁ ଏଇଟା କ୍ରମ ଆଉ ଅନୁପାତିକ ବିଷୟରେ ହ୍ରାସ ହେବ କିନ୍ତୁ ଭଗବାନ ଜାଣିଛନ୍ତି ଆମ ହୃଦୟ ଭାବନାଟା ଅଛି ଯେମିତି ଇନ୍ଦ୍ରଙ୍କୁ କ୍ଷମା କରିଦେଲେ କାହିଁକି ନା ଇନ୍ଦ୍ରଙ୍କର ନିଷ୍କପଟ ଗଣୁଛୁ ଆଉ ପ୍ରଣାମଟା କାହିଁ କରାଯାଉଛି ଭଗବାନ ଏତେ ବାର ପ୍ରଣାମ ଯାଇ କାହିଁ କରନ୍ତି ଗୋଟେ ଜୀବ ମୁଁ ଦୋଷୀଟା ପ୍ରଭୁ ମୁଁ ଦୋଷୀ ମୁଁ ହଉଛି ଅପରାଧୀ ନା ଅପରାଧିଶ୍ଚ କଶ୍ଚନ ପରିହାର ପିଲଜ୍ଜା କିମ୍ବ୍ରହ୍ମେ ପୁରୁଷୋତ୍ତମ ବହୁ ପାପ କରିଛି ବହୁତ ଅପରାଧ କରିଛି ଏ ନିଷ୍କପଟ ଚିତ୍ତରେ ଦେଲେ ଜୀବ ଭଗବାନଙ୍କୁ ପ୍ରାର୍ଥନା କରେ ଭଗବାନଙ୍କ ହୃଦୟ ବିଗଳିତ ହୁଏ ସେ କରୁଣା କର ଆଉ ଅତ୍ୟନ୍ତ ଅନର୍ଥଗ୍ରସ୍ତ ଅବସ୍ଥା ଥିଲେ କାପଟ୍ୟ ବୃତ୍ତି ଥିଲା ଭଗବାନଙ୍କୁ ନିଷ୍କପଟରେ ପ୍ରାର୍ଥନା କରିପାରିବେନି ବହୁତ ଠିକ ଭୁଲ ବହୁତ ପ୍ରକାର ଜଜମେଣ୍ଟ ବହୁତ ପ୍ରକାର ଜିନିଷ ଏଇଟା କିଛି ଭକ୍ତିରେ କାମ ଦେବନି ତ ବହୁତ ଅଣ୍ଡାଳିକି ଖେଳେଇକି ଦେଖିବ ଯୁକ୍ତି ତର୍କ ଜିନିଷ ସବୁ କରନ୍ତି ଏଇଟା ଏମିତି ଠିକ ଏଇଟା ଭୁଲ ଏଇଟା ଏମିତି କରିବା ଦରକାର ସେଟା ସେ ତା ସହିତ ଭକ୍ତିରେ ତମକୁ ଯୋଡ଼ନି ସେଗୁଡ଼ା ଠିକ ଭୁଲ ଜଗତରେ ଥିଲା ସେଟା ଶିଶୁପାଳ ବି ଭଗବାନ କୃଷ୍ଣଙ୍କୁ କହୁଥିଲା ସେ କଥା ଅଗ୍ରପୂଜା ବେଳେ ସମସ୍ତେ ଯୁକ୍ତି କଲେ ନା କାହିଁକି କୃଷ୍ଣ ଅଗ୍ରପୂଜା ହେଇପାରିବେ ନାହିଁ ସେଉ ଠିକ ଭୁଲ ଦେଖୁଥିଲା କୃଷ୍ଣ ମାମୁଙ୍କୁ ମାରିଦେଲେ ଏହା କଲେ ତା କଲେ ଏହା କଲେ ତା କଲେ ସେ କହି ଠିକ ଭୁଲ ସହିତ ଆମର କିଛି ମତଲବ ନାହିଁ ସେଟା ଜଗତର ଅଛି ରହିବ କିଏ କ'ଣ କରୁଛି ସେଟା ପରମାତ୍ମା କୃଷ୍ଣ ହିଁ ଜାଣନ୍ତି କିନ୍ତୁ ଆମର ଅନ୍ତର ଭାବଟାକୁ ଆମେ ଗୁରୁ କୃଷ୍ଣ ଭାବରେ ସବୁବେଳେ ଜଣାଇବାର ଅଛି ଏଟା ବିଜ୍ଞପ୍ତି କୁହାଯାଏ ସବୁବେଳେ ଦୈନ୍ୟରେ ଜଣାଇବାକୁ ପଡ଼ିବ ଗୁରୁଦେବ ମୁଁ ପ୍ରଭୁପାତ ଗୁରୁଦେବ ମୁଁ ଚାହୁଁଛି ଆପଣଙ୍କର ସେବା କରି ଆପଣଙ୍କ ଆନୁଗତ୍ୟ ରହି କିଭଳି ଜୀବନଟାକୁ ମୁଁ କାଟିବି ମୋତେ ସେଇ ପାଟ ଦେଖା ଅନ୍ତରଟା ଆମେ ନିଷ୍କପଟ ନ ଖୋଲିଲେ ଆମେ ଗୋଟେ ଆମେ ତାଙ୍କୁ ଭଜନ କରିବା ତାଙ୍କ ଥରୁ ଜ୍ଞାନ ଆଣିଲେ ସେ ଆମକୁ ଆଶ୍ରୟ ଦେଲେ ଆମେ ତାଙ୍କଠୁ ବଡ଼ ହେବାକୁ ଚେଷ୍ଟା କରିବା ତାଙ୍କୁ କୁହନ୍ତୁ ନା ବିକିକି ଚଳିବା ଓଡ଼ିଆରେ ଗୋଟେ ନାହିଁ କି ଏ ବାପ ନାଁ ବିକିକି ଚଳୁଛି ଲୋକ କୁହନ୍ତି ଏ ବାପ ନାଁ ବିକି ଆମେ ସେମିତି ହଉଛେ ନା କ'ଣ ବାପ ନିଷ୍କର ନାଁ ବିକିକି ଚଳିବା କଥା ଆଉ ଏଥିରେ ତୁମେ ଭକ୍ତି ପାଇବନି ତୁମେ ଇସ୍କର ନାଁ କହିବ ଗୁରୁଙ୍କ ନାଁ କହିବ ସେ ଜାଣିଦେବେ ତୁମର ତୁମେ ତୁମ ପାଇଁ କହୁଛ କି ତୁମେ ଗୁରୁଙ୍କୁ ବଡ଼ କରୁଛ କାହା ପାଇଁ ବଡ଼ କରୁଛ ତୁମେ ବଡ଼ ହେବା ପାଇଁ ବଡ଼ କରୁଛ କି ଗୁରୁଙ୍କୁ ବଡ଼ କରିବା ପାଇଁ ବଡ଼ କରୁଛ ଗୁରୁଙ୍କର ଯେଉଁ ଗୁଣ କୀର୍ତ୍ତନ ସେ ଦୁଇ ପ୍ରକାର ସାଧୁଙ୍କର ଭଗବାନଙ୍କର ଯେଉଁ ଗୁଣ କୀର୍ତ୍ତନ ସେଟା ଦୁଇ ଭାବରେ ବ୍ୟକ୍ତ କରାଯାଇଛି ଆଚାର ଏସବୁ ଆଚାର୍ଯ୍ୟମାନଙ୍କ ଷ୍ଟେଟମେଣ୍ଟ ପ୍ରାଚୀନ ଆଚାର୍ଯ୍ୟମାନେ ଏସବୁ ମତ ଦେଇଛି କାରଣ ଆମେ ଭଗବାନଙ୍କର ଗୁଣ କୀର୍ତ୍ତନ କରି ଭଗବାନଙ୍କୁ ବଡ଼ କରି ଭଗବାନଙ୍କୁ ସୁଖୀ କରିବା ପାଇଁ ଭଗବାନଙ୍କୁ ବଡ଼ କରିବା ପାଇଁ କରୁଛେ ନା ମୁଁ ଭଗବାନଙ୍କର ଗୁଣ କୀର୍ତ୍ତନ କଲେ ଭଲ କଲେ ଲୋକମାନେ ମୋତେ ବଡ଼ ବୋଲି କହିବେ ତାହେଲେ ଆମେ କ'ଣ କଲେ ନା ବିକିକି ଚଳିଲେ ମନୋଭାବଟା ସିଏ ହୃଦୟରେ ଅଛନ୍ତି ସେ ନିଷ୍କପଟ ଭଗବାନ ଜାଣିଦେବେ ଏଇଟା ମୋ ନାଁ ବିକିକି ଚଳୁଛି ଆଉ କାହିଁକି ଆମର ବିରୋଧ କରାହଉଛି ଏ ଯେଉଁ ପଇସା ପତ୍ର ଆଣିବନି ଯେ କ'ଣ ଲୋକମାନେ ଭାଗବତ କଥା ଇଏ କରିବି ହଁ ଯେ ଯାହା ଭିକ୍ଷା ଦେଲା ଆଣ ମନ୍ଦିରରେ ଦେଇଦିଅ ଏ ଡିମାଣ୍ଡ କରିକି ପଇସା ପତ୍ର କାହିଁକି ଏଇଟା କୁହାଯାଉଛି ଏଇଥିପାଇଁ ନା ବିକି ଚଳିବା କଥା କଥା ବିକିକି ଆମେ କଥା ବିକ୍ରି ହବ ଏଇଟା ସେଟା କରିପାରିବିନି ଗୁରୁଙ୍କର ଗୁଣ କୀର୍ତ୍ତନ ଆରେ ଗୁରୁଙ୍କର ଗୁଣ କୀର୍ତ୍ତନ ଅର୍ଥ ଗୁରୁଙ୍କୁ ଆମେ ବଡ଼ କରିବା ତା ଗୁରୁଙ୍କର ଗୁଣ କୀର୍ତ୍ତନ କରିକି ନିଜେ ବଡ଼ ହବା ସେ ପୁରା ଓଲଟା ଫଳ ମିଳିଗଲା ଓଲଟା ଫଳ ମିଳିବ ନା ବିକି ଚଳିବା କାମ ଭକ୍ତି ସେମିତି ହବନି ତୁମେ ବଞ୍ଚିଯିବ ତୁମେ ଖାଇ ପିଇକି ଆରାମସେ ବଞ୍ଚିଯିବ ଭକ୍ତିଟା ଅଲଗା ଜିନିଷ ଭକ୍ତି ନିଷ୍କପଟ ନିଷ୍କପଟ ବୃତ୍ତି ଯେପର୍ଯ୍ୟନ୍ତ ଯିବାର ଆସିନି ସେ ଭକ୍ତିର ସ୍ପର୍ଶ ବି କିଛି ବୁଝିପାରିବନି ସ୍ପିରିଚୁଆଲ ଜିନିଷ ବୁଝିପାରିବନି ସେଥିପାଇଁ ସବୁବେଳେ କୁହାଯାଏ ସିମ୍ପ୍ଲିସିଟି ସିମ୍ପ୍ଲିସିଟି ସରଳ ହୁଅ ସରଳ ହୁଅ ନିଷ୍କପଟ ହୁଅ ଅଲଗା କିଛି ବୁଦ୍ଧି ଏଠି ବୁଦ୍ଧି କାମ କରିବନି କିଛି ତେଣୁ ଇନ୍ଦ୍ରଙ୍କର କଥାରୁ ଆମେ ଇନ୍ଦ୍ର ବହୁତ କି ଦୋଷ କରିଛନ୍ତି ବ୍ରହ୍ମାଙ୍କ ଠାରୁ ଅଲଗା ଯେତେ ଜଣ କୃଷ୍ଣ ଲୀଳାରେ ଇନଭଲ୍ଭମେଣ୍ଟ ଅଛନ୍ତି କୃଷ୍ଣଙ୍କର କ'ଣ କୁହାଯାଏ କୃଷ୍ଣଙ୍କ ଲୀଳାର ସଙ୍ଗୀ ଅଛନ୍ତି ତା ଭିତରେ ଇନ୍ଦ୍ରଙ୍କର ଇନ୍ଦ୍ର ଜାଣିଛନ୍ତି କୃଷ୍ଣ ଅଛନ୍ତି ଭଗବାନ ନିଜେ ଡାକିଦେଲେ କିନ୍ତୁ ଆଜି କ'ଣ କରିବା ପାଇଁ ଯାଉଥିଲେ ସେ ପୁଣି ଭଗବାନ କ୍ଷମା କରିଦେଲେ କାହିଁକି ତାଙ୍କ ନିଷ୍କପଟ ବୃତ୍ତି ଯୋଗୁଁ ଅନ୍ତରରେ ଆମେ କେହି ବି ସବୁବେଳେ ମନେ ରଖିବାକୁ ପଡ଼ିବ କେହି ବି ଆମେ ପରଫେକ୍ଟ ଲୋକ ନୁହନ୍ତି ଯଦି ପରଫେକ୍ଟ ହେଇଥାନ୍ତେ ଜଗତ ଆସିଲେ କାହିଁ ଆମେ ଠିକ ଠିକ ଆମେ ସବୁବେଳେ ଲୋକ ବିଚାର କରେ ମୁଁ ଠିକ ଠିକ ନୁହେଁ ଠିକ ଲୋକ ଯେତେବେଳେ ଆମେ ଜଗତକୁ ଆସିଛେ କାହିଁ ଆମର ଭୁଲ ଅଛି, ଆଉ ଆମେ କ'ଣ ଭୁଲ କରୁଛେ, ତା ସେ ଭୁଲର ପରିଣାମଟା କେତେ, ଅନୁପାତଟା କେତେ, କେତେ ଗଭୀରତା ଅଛି ଭଗବାନଙ୍କୁ ଜଣା ଅଛି। ବହୁ ଜିନିଷ ଆମ ମନ ମାନେନି, ମୁଁ ଯାହା କରିଛି ଏଇଟା ଠିକ, ମନ କେବେ ବି ମାନିବନି, 50 ଲୋକ କହିଲେ ମନ ମାନିବନି, ଭଗବାନ ଜାଣିଛ, ସେଇଟା ଆମର ଅହଙ୍କାର ଯୋଗୁଁ ଆମ ମନ ନ ମାନିପାରେ, ପ୍ରଭୁ ଜାଣିଛ, ତାଙ୍କ ଆଗରେ ଖୋଲି କହିବାକୁ ପଡ଼ିବ ନିଷ୍କପଟ ଚିତ୍ତ। ତେଣୁ ପ୍ରଭୁ ସେ ନିଷ୍କପଟ ଚିତ୍ତ ଦେଖିକି ତାଙ୍କୁ କହିଥିଲେ ଯେ ଯେଉଁମାନେ ଧନ ଐଶ୍ୱର୍ଯ୍ୟରେ ଦଣ୍ଡ ପାଣି ନ ପଶିଛନ୍ତି, ଯେଉଁମାନେ ଧନ ଐଶ୍ୱର୍ଯ୍ୟ ପ୍ରାପ୍ତ ହେଇଯାନ୍ତି ସେମାନେ ଦେଖିପାରନ୍ତିନି, ତାଙ୍କର ମଦକୁ ମୁଁ ଦଣ୍ଡପାଣି ବୋଲି ସେମାନେ ଜାଣିପାରନ୍ତିନି, ତାଙ୍କର ମଦକୁ ଅପମୋଦନ କରିବା ପାଇଁ ମୁଁ ଏଇଭଳି କାର୍ଯ୍ୟ କରେ, ତାଙ୍କୁ ଭ୍ରଂସ କରିଦିଏ ତାଙ୍କ ପଦରୁ। ଗମ୍ୟତାମ ଶକ୍ର ଭଦ୍ରବ କ୍ରିୟତାମେ ଅନୁଶାସନମ ସ୍ଥିୟତମ ସ୍ୱାଧିକାରେଷୁ ଯୁକ୍ତୈବମ ସ୍ତମ୍ଭ ବର୍ଜିତୈ। ଭଗବାନ କହୁଛନ୍ତି ଗମ୍ୟତାମ ଶକ୍ର ଭଦ୍ରବ, ଇନ୍ଦ୍ର ବହୁତ ଭୟ କରିଯାଇଛନ୍ତି ନା, ଭଗବାନ ବହୁତ କୋମଳ ନା, ନିଷ୍କପଟ ପାଖରେ ଭଗବାନ ବହୁତ କୋମଳ, ସାଧୁଙ୍କର ଦୁଇଟା ବି ସ୍ୱଭାବ, ଭଗବାନଙ୍କ ବି ଦୁଇଟା ସ୍ୱଭାବ, ଯେଉଁମାନେ ନିଷ୍କପଟ ଯେଉଁମାନେ ସରଳ ତାଙ୍କ ପାଖରେ ସାଧୁ ହେଉଛନ୍ତି କୋମଳ, ଯେଉଁଟା କପଡ଼ି ତାଙ୍କ ପାଖରେ ସାଧୁ ହେଉଛନ୍ତି ହାର୍ଟ, କାରଣ ତାଙ୍କ ପାଖରେ କୋମଳ ହେଲା ମାନେ ସିଏ ଆହୁରି ଆହୁରି ନଷ୍ଟ ହେଇଯିବେ, ଭଗବାନ ସେଇଭଳିଆ, ଭଗବାନ ବହୁତ କହୁଛନ୍ତି ଭଦ୍ରବ ତୋର ମଙ୍ଗଳ ହଉ ଯା ଶକ୍ର, ଭଗବାନ କହୁଛନ୍ତି ଗମ୍ୟତମ ଯାଅ ଶକ୍ରବ ଭଦ୍ରମ କ୍ରିୟତାମେ ଅନୁଶାସନ, ଶାସନ ଯେମିତି କରୁଥିଲ ଦେଖ ଭଗବାନ ପୋଷ୍ଟ ନେଲେନି, ଆମେ ଇନ୍ଦ୍ରକୁ 1000 ଗାଳି ଦେଇଦେବା, ଗୋବର୍ଦ୍ଧନ ନେଲା ବେଳେ 1000 ଗାଳି ତୁମେ ଦେଇଦେବ, କିନ୍ତୁ ଭଗବାନ କିଛି କହିଲେ କି, ଓଲଟା କହିଲେ ତାର ମଙ୍ଗଳ, ଆଉ ଯା ଯେମିତି ଶାସନ କରୁ ସେମିତି କର, ଆଉ ସ୍ଥିରତାମ ସ୍ୱାଧିକାର ଏସବୁ ସୁ ଅଧିକାରରେ ସ୍ଥିର ହେଇକି ରୁହ, ଯୁକ୍ତି ବା ସ୍ତମ୍ଭ ବର୍ଜିତ, କିନ୍ତୁ ଗର୍ବ ଆଉ କେବେ କରିବ ନାହିଁ। ଏଇଠି ଚକ୍ରବା ଟୀକାର ରଚନା କଲେ ସୁନ୍ଦର କଥା, ଗମ୍ୟତାମ ଭଦ୍ର ଶକ୍ର ଭଦ୍ର ବହ, ତୁମେ ଯାଅ, କଣ କହିବା ତୁମେ ଯାଅ, ତୁମ ସ୍ୱାଧିକାରରେ ତୁମେ ରୁହ, ଏଠି ବ ମାନେ ଯୁଷ୍ମା କମ ମାନେ ତୁମେ ମାନେ କାହିଁ କହିଲେ, ଥିଲେ କିଏ ଇନ୍ଦ୍ର, ଥିଲେ ତ ଇନ୍ଦ୍ର ନା, ଆଉ ଭଗବାନ ଆଉ ତ କେହି ନଥିଲେ, ଗୋମାତା ମାନେ ସବୁ ଏକାକି ଚରୁଥିଲେ, ସଖାମାନଙ୍କୁ ସେଦିନ କୃଷ୍ଣ ସାଇଡ୍ କରି ରଖିଛନ୍ତି, କଣ କରିଛନ୍ତି କେହି ନାହାନ୍ତି, ତୁମେ ଯାହା ନ କହିକି ବ କାହିଁ ଲଗେଇଲେ, ବହୁ ବଚନ କାହିଁ ଲଗେଇଲେ, ସେଇଟାକୁ ସେ ଧରିଲେ ଚକ୍ରପାତ, ମାନେ ଇନ୍ଦ୍ର ଯେହେତୁ ସମସ୍ତ ଦେବତାମାନଙ୍କର ଅଧିପତି, ଇନ୍ଦ୍ରଙ୍କୁ କହିଦେଲେ ଇନ୍ଦ୍ର ତୁମେ ଦେଖିଲ ନା ଆଜି ଗର୍ବ କରିକି ସ୍ତମ୍ଭ କରିକି ଆଜି ତୁମର କି ଅବସ୍ଥା ହେଲା, ତୁମେ ଯାଇକି ଏଇଟା ସମସ୍ତଙ୍କୁ କହିଦେବ, ଯେଉଁ ଯେଉଁମାନେ ନିଜ ନିଜ ଅଧିକାର ରହିଛନ୍ତି ସେମାନେ କେବେ ଗର୍ବ କରିବେନି। ଏଠି ଲେଖିଲେ ବ ଇତି ବରୁଣାଦି ଅଭିପ୍ରାୟଣ, ତୁମେମାନେ ବରୁଣଙ୍କ ସହିତ ସମସ୍ତଙ୍କୁ କହିଦେବ, କି ଆଉ ନିଜ ନିଜ ଅଧିକାର ରୁହ, କି ଗର୍ବ କରିବନି, ଯୁକ୍ତେଇ ବହ ପ୍ରମତ୍ତେଇ ସ୍ତମ୍ଭ ବର୍ଜିତେଇ ନିରହଙ୍କାରେ, ସ୍ତମ୍ଭ ବର୍ଜିତେଇ ନିରହଙ୍କାରେ, ଯୁକ୍ତେଇବ ଯୁକ୍ତ ହେଇକି ରହିବ, ଯୁକ୍ତ ମାନେ ପ୍ରମତ୍ତେ ବେଶୀ ପାଗଳାମୀ ଧନ୍ଦା କରିବନି, ବେଶୀ ଗର୍ବ କରିବନି, ନିରହଙ୍କାର ହେଇକି ରହିବ, ସ୍ଥିରତା ଅନ୍ୟଥା ପୁନରପି ମତ୍ତମ ଦଣ୍ଡମ ପ୍ରାପ୍ୟସି ଇତି ଭାବ, ଯାଅ ସେଇଭଳି ରହିବ, ଆଉ ଯଦି ଏମିତି କେବେ କରିବ ପୁଣି ଦଣ୍ଡ ମିଳିବ, ତୁମର ସୂଚନା ଦେଇଦେବେ, ଲୋକମାନେ ଛାଡ଼ିଦେଲେ ଛାଡ଼ିଦେଲେ ଆଉ ଥରେ ଏମିତି କଲେ ଦଣ୍ଡ, ଭଗବାନ ସେମିତି କହୁଛନ୍ତି, ଅତ୍ର ପୁନସ୍ତେ ସ୍ତମ୍ଭ ନ ଭବିଷ୍ୟତି ଇତି ଭଗବତ ନ ଉକ୍ତ ମତ, ଜଣେ ଯେ କି ଯୁକ୍ତି କରିବ, ଭଗବାନ ଏଠି ଇନ୍ଦ୍ର କହିଲେନି ତ ତୋର ଆଉ କେବେ ଏଟା ହବ, ତୋର ଆଉ ଗର୍ବ କେବେ ହବନି, ଏ ଆଶୀର୍ବାଦ ଭଗବାନ ଦେଲେନି, କାହିଁକି ଭଗବାନ ଜାଣିଛନ୍ତି ଏ ପାରିଜାତ ହରଣ ବେଳେ ପୁଣି ସେଟା କରିବ, ଆଚାର୍ଯ୍ୟ ନା ପ୍ରଭୁ ଚକ୍ରବାଲ ଲେଖୁଛନ୍ତି, ଅତଃ ପୁନସ୍ତେ ସ୍ତମ୍ଭ ନ ଭବିଷ୍ୟତି ଇତି ଭଗବତା ଭଗବତା ନ ଉକ୍ତ ଉକ୍ତମତ ଏବଂ ପାରିଜାତ ହରଣେନ ପୁନଃ ସ୍ତମ୍ଭ ଅଶ୍ୟ ଭବିଷ୍ୟତି ଇତି ତାଦୃଶ ଲୀଳା ସିଦ୍ଧାର୍ଥମ ଇତି ଜ୍ଞାନ, କାରଣ ଯଦି ପାରିଜାତ ହରଣ ବେଳେ ସେ ଲୀଳାଟା ହବ ନା, ଭଗବାନ ଯିବେ ସତ୍ୟ ହବା ପାଇଁ ପାରିଜାତ ଆଣିବା ପାଇଁ, ଆଉ ଯଦି ଭଗବାନ ଏବେଠୁ ଆଶୀର୍ବାଦ ଦେଇ କହିଦେବେ ତୁମର ଆଉ ଗର୍ବ ହବ ନାହିଁ, ତାହେଲେ ସେ ଲୀଳାଟା ସିଦ୍ଧି କେମିତି ହବ, ଆଉ ଲୋକ ବି ସିଦ୍ଧାନ୍ତ ଧରିବେ ଭଗବାନ ଆଶୀର୍ବାଦ ଦେଇଥିଲେ, ତାହେଲେ ଭଗବାନଙ୍କ ଆଶୀର୍ବାଦରେ କଣ ମୂଲ୍ୟ ଅଛି, ଖାଲି ଭଗବାନ ଏତିକି କହିଦେଲେ ତୁମେ ଯାଅ ନିଜ ଅଧିକାରରେ ରୁହ ଆଉ ଗର୍ବ କରିବ ନାହିଁ, କିନ୍ତୁ କହିଲେନି ଯେ ତୁମେ ଆଉ ତୁମର ଆଉ ଗର୍ବ ହବ ନାହିଁ, ଏଇଟା କହିଲେ କାହିଁକି ଚକ୍ରବାଦ ସେଠି ଧରିଲେ କାହିଁକି ଏଟାକୁ ଏଇ ପ୍ରଶ୍ନ ଉଠୁଛନ୍ତି ନା, ଭଗବାନ ହଉଛି ସାକ୍ଷାତ ଦର୍ଶନ କଲେ, ଭଗବାନ ଯାହାକୁ ଏତେ ନିଷ୍କପଟ ଭାବରେ କୃପା କଲେ, ତାହେଲେ ତାଙ୍କର ଗର୍ବ ରହିବ କେମିତି? ଆମେ ଯଦି ବର୍ତ୍ତମାନ ବିଚାର କରି ଆଲୋଚନା କରିବା, ଇନ୍ଦ୍ର ନିଜେ ପ୍ରତ୍ୟକ୍ଷ ଦର୍ଶୀ କେମିତି କେମିତି ପ୍ରଳୟକାଳୀନ ସାମ୍ବର୍ତ୍ତକ ବାୟୁ ବର୍ଷା ବାୟୁ ବର୍ଷା ଆଉ ପ୍ରେରଣ କରିକି ବ୍ରଜକୁ ଧ୍ୱଂସ କଲା ବେଳେ କୃଷ୍ଣ କେବଳ ଗୋବର୍ଦ୍ଧନ ଧାରଣ କରିଥିଲେ, ଏଟା ଦେଖିଛନ୍ତି ନା? ସେ ଦେଖିଛନ୍ତି ପ୍ରତ୍ୟକ୍ଷ ଦର୍ଶୀ, ପାରିଆ ଧାରଣ ବେଳେ ଭୁଲିଲେ କେମିତି? ଏଠି ସେ କହୁଛନ୍ତି ଲୀଳା ସିଦ୍ଧାର୍ଥମ ତାଦୃଶ ଲୀଳା ସିଦ୍ଧାର୍ଥମ ଇତି ପୁନଃ, ଇନ୍ଦ୍ରଙ୍କର ଆଉ ଥରେ ଯୋଉ ସ୍ତମ୍ଭ ଆସିବ ଭଗବାନ ସେଥିପାଇଁ କହିଲେ ତୁମେ ଯାଅ ନିଜ ଅଧିକାରରୁ, ହବନି ବୋଲି ଆଉ କହିଲେ, ହବନି ହବନି କିଛି କହିଲେ, ନିଜ ଅଧିକାରରୁ। ଏଇଟା ହିଁ ଆମ ପାଇଁ ଶିକ୍ଷା, ଆମ ନିଜ ନିଜ ଅଧିକାର ଚୁପଚାପ ବଞ୍ଚିକି ରହିଥିବା, ଅଧିକାର ଟିକେ ବହିର୍ଯୁକ୍ତ ହବ ମାନେ ଦଣ୍ଡ ପାଇବ। ଆମକୁ ସେମିତି କହୁଛନ୍ତି ନିର୍ଭୟ, ସିଏ ତ ତାଙ୍କ ଲୀଳା ସିଦ୍ଧି ପାଇଁ ତାଙ୍କୁ ଭଗବାନ ବର ଦେଲେନି, ଆମକୁ ସେମିତି କୌଣସି ଗୋଟେ ଆମକୁ ଯୋଗ ଜନ୍ମା ପୁରୁଷ ଗୋଟେ ଓଡ଼ିଆରେ ଥାଏ, ଯୋଗ ଜନ୍ମା ପୁରୁଷ ଲୋକମାନଙ୍କୁ ଥାଏ ଯୋଗ ଜନ୍ମା ପୁରୁଷଟା, ଆମକୁ ମହାପୁରୁଷ ସାଧାରଣ ଲୋକ ଭାଷାରେ ମହାପୁରୁଷ କୁହନ୍ତି, ଆମେ ସେମିତି ନୁହନ୍ତି ଯେ ଆମର ଦୋଷ ଆସିବନି, ପ୍ରକୃତି ସହିତ ସଂସ୍ପର୍ଶ ରହିଲା ପର୍ଯ୍ୟନ୍ତ, ଭାବ ସ୍ତରକୁ ନ ଆସିଲା ପର୍ଯ୍ୟନ୍ତ ଗୁଣସଙ୍ଗ ରହିବ, ଆଉ ଗୁଣସଙ୍ଗ ରହିଲା ମାନେ ଭୋଗବୁଦ୍ଧି ରହିବ, ଆଉ ଭୋଗବୁଦ୍ଧି ରହିଲା ଆମେ ଆମେ କ'ଣ ନିଷ୍କପଟ ଚିତ୍ତ ପ୍ରାର୍ଥନା କରିବା? ସେଥିପାଇଁ ସେବନମୁଖୀ ସବୁବେଳେ ଆମେ ସେବନମୁଖୀ କେମିତି ଗୁରୁକୃଷ୍ଣଙ୍କୁ ପ୍ରାର୍ଥନା କରି ତାଙ୍କ ସେବା ରଖି, ବହୁ ସମସ୍ୟା ସେବା ଗୋଟେ ଜିନିଷ, ଭୌତିକ ଜଗତର ସେବା ଆଉ ଆଧ୍ୟାତ୍ମିକ ଜଗତର ସେବାର ଦୁଇଟା ପାର୍ଥକ୍ୟ ରହିଛି। କାହିଁ ସେବାରେ କ'ଣ ଦରକାର? ସେବାରେ ସଙ୍ଗୀତ ଦରକାର। ଯୋଗୀମାନଙ୍କର କି ସଙ୍ଗୀତ ତାଙ୍କର ସେବା କ'ଣ? ତାଙ୍କର ଯୋଗୀଙ୍କର ତାଙ୍କର ତ ନିଶ୍ୱାସ ହେଲା ସେବା, ଆଉ ତା ପବନ ସାଙ୍ଗରେ ତାଙ୍କ ଖେଳ, ଆଉ ଯୋଗୀମାନଙ୍କର ଆଉ କ'ଣ? ଆସନ ନାଳେ ପବନ ଏପଟ ଛାଡ଼ ସେପଟ ବାହାର କର, ଯୋଗୀମାନଙ୍କର ସେ ନା ଜ୍ଞାନୀମାନଙ୍କର ମନ ସାଙ୍ଗରେ ଖେଳ, ଜ୍ଞାନୀମାନଙ୍କର କ'ଣ ଆଉ ମନକୁ ନେଇକି ଧ୍ୟାନରେ ବସିବେ ତାଙ୍କର ଖେଳ, ତାଙ୍କର ବାହାର ଲୋକ ସାଙ୍ଗେ ସଂସ୍ପର୍ଶ ଅଛି କି? ଆମର କ'ଣ? ଆମର ଏଇଟା ଗୋଟେ ବଡ଼ ଚ୍ୟାଲେଞ୍ଜ ଭକ୍ତି ଯୁଗରେ, ଆମର ସଙ୍ଗୀ ସବୁବେଳେ ଦରକାର। ସେବାଟା ତ ଗୋଟେ କରିପାରିବ ନା, ଏଠି କେତେ ଅଛନ୍ତି ସଖୀ ମଞ୍ଜରୀ କେତେ ମନନ୍ତ ଭରି ହେଇଛନ୍ତି, ଜଣଙ୍କ ପାଇଁ ଏତିକି ସେବା। ଆମର କ'ଣ ସବୁଠୁ ବଡ଼ ଜିନିଷ ହେଲା ଏହା, ଭୌତିକ ଜଗତରେ ଏଇଟା ଆମ ପାଇଁ ଚ୍ୟାଲେଞ୍ଜ, ସେବା କରିବା, ସେବା କଲେ ହଇରାଣ, ହଇରାଣ ମାନେ ଆମର ଯୋଉ ଯାହାଟା ଆମେ ଆମ ମନକୁ ମାନସିକ ସ୍ଥିତିରେ ଆସୁଛି ପ୍ରୋବ୍ଲେମ ଗୁଡ଼ାକ, ସେବା କଲେ ଏକୁଟିଆ ରହିଲା ତୁମର କିଛି, ସେବା ନ କଲେ କିଛି ଖେତିନି, ଏ ଆରାମସେ ବୁଲ ଖାଇଲା ପିଲା ଏଠି ଦଳ ଯେମିତି ଅଲଗା ଆଉ ବୁଝନ୍ତି, ତାର କିଛି ଅସୁବିଧା ଅଛି? କିଛି ଅସୁବିଧା, ମୁଁ ଦେଖୁଥିଲି କେବେ ଆମେ ଆସିଲା ବେଳେ ତ ସେ ବାବା ହାତ ମାରିଥାଏ, ଆଉ ଆଜି ଆସୁଥିଲେ ସେ ବାବା ହାତ ମାରିଲା, ଗାଡ଼ି ପିଲା ଦେଖିଲେ ଅଟକିଲା, ହେଇଟି ଅଟକିଲା, ଅଲଖ ବାବା ତ ଜାଣିଦେଇଛନ୍ତି ଆଗରେ ମଠ ମନ୍ଦିର କିଛି ନାହିଁ, ତୁମେ ଇସ୍କନ ମାରିନ ହାତ କେବେ କେହି ରଖିବେନି, ଆଗରେ ଗାଡ଼ି ଗୁଡ଼ା ସବୁ ଅଛି, ଆଉ ଏକୁଟିଆ ସେ ବୁଲୁଛି, ତାଙ୍କର କିଛି ଅସୁବିଧା ନାହିଁ। ତାକୁ ପଚାରିଛ ସେ ଅଲଖିଆକୁ, ଯୋଉ ବାବା ମାନେ ଅଲଖିଆ ପଚାରେ ତୁମେ କେବେ ଖାଇବ, ଦୋକାନକୁ ଗଲା ମାନେ ଚା ବାଲା ବାବା ଆସ ଆସ, କାହିଁ ଜାଣିଛି ଏହାର ମଠ ମନ୍ଦିର ନାହିଁ, ଦେଇଦେବେ ସେବା ନ କଲେ ତୁମର କିଛି ଅସୁବିଧା ନାହିଁ, ଖାଇବି ବଞ୍ଚିବ ନାଲି କପଡ଼ା ଖଣ୍ଡେ ପିନ୍ଧିକି। ସେବାକୁ ଆସିଲେ ମାନେ ସଙ୍ଗୀ ଦରକାର, ସଙ୍ଗୀ କରିବ, ଆଉ ସଙ୍ଗୀ ମାନେ ବିଭିନ୍ନ ସ୍ୱଭାବର ସମସ୍ତେ ରହିବେ, ତାଙ୍କରି ଭିତରେ ରହିକି ଯଦି ସେବାଟା କରିପାରିଲ ଭଗବାନ କୃପାଟା ମିଳିବ। ସେ ଭକ୍ତି ଠାକୁର କୁହନ୍ତି ମଠବାସୀମାନଙ୍କ ପାଇଁ ତପସ୍ୟା ଆଉ କିଛି ନାହିଁ, ମଠବାସୀମାନଙ୍କର କେବଳ ଗୋଟେ ତପସ୍ୟା, ଅଲଗା ଭକ୍ତମାନେ ଯାହା କହିବେ ସେଇଟା ଶୁଣି ଶହୀଦ ହେଲା, ସେ ତପସ୍ୟା ହେଇଗଲା, ସେ ପୁରା ଅନୁଭବୀ ଲୋକ, ସେ ଜଗତ ଲୋକ ସେ କହିଦେଇଯାଇଛନ୍ତି, ଆଉ ମଠବାସୀମାନଙ୍କର ତପସ୍ୟା ଆଉ କିଛି ଦରକାର ନାହିଁ, କେବଳ ଅଲଗା ଭକ୍ତମାନେ ଯେଉଁ ନିନ୍ଦା କରିବେ ସେଇଟା ଯଦି ଶୋଇପାରିଲା ତୁମ ତପସ୍ୟା ହେଇଗଲା। ନିନ୍ଦା ଶୁଣିବ, ତୁମେ ଗୁରୁ ହୁଅ ବଡ଼ ଆଚାର୍ଯ୍ୟ ହୁଅ ସବୁବେଳେ ତମ ପଛରେ, ଏଇଟା ଭୌତିକ ଜଗତର ଏଇ ପ୍ଲାଟଫର୍ମରେ ତୁମେ ସେବା କରୁଛ, ଆଉ ସଙ୍ଗୀ ମାନେ ସେ ତମ ଗୁଣ ତମ ଗୁଣରେ ଥିବେ କି ରଜ ଗୁଣରେ ଥିବ, ତାର ମନୋଭାବଟା ଅଲଗା ଥିବ, ସେ ତୁମକୁ କ୍ରିଟିସାଇଜ୍ କରିବ, ଭକ୍ତଟାକୁ ସେଇଟା କହିଲେ ମଠବସୀମାନଙ୍କ ପାଇଁ ଅନ୍ୟ ଭକ୍ତର ନିନ୍ଦା ଚର୍ଚ୍ଚାକୁ ଯିଏ ସହେ କରିପାରିଲା ହିଁ ତାର ଏଇଟା ତପସ୍ୟା, ଆଉ କି ତପସ୍ୟା ଦରକାର ନାହିଁ, ଆଉ ସେତିକି କରିକି ଜୀବନ ସାରା ଅଟକିକି ରହିବାକୁ ପଡ଼ିବ, ଖାଲି କେମିତି ଗୁରୁଙ୍କର କରୋନା ଟିକେ, କାରଣ ଜଣଙ୍କ ଜାଗାରେ ଆମେ ରହିଛେ ନା, କୃଷ୍ଣଙ୍କ ପାଖରେ ହିଁ ପଡ଼ିକି ରହିଛି, ଗୋଟେ ମନ୍ଦିର ଜଣେ ପଡ଼ିକି ରହୁଛି, ଯେମିତି ବ୍ରଜବାସୀମାନେ ବ୍ରଜ ରହୁଥିବା ଭକ୍ତମାନେ ନିଜକୁ ଧନ୍ୟ ମନେ କରନ୍ତି ଆମେ ରାଧାରାଣୀଙ୍କ ଚରଣ କମଳ ଲଉଛେ, ଇସ୍କନରେ ବି ଭକ୍ତମାନେ ସେମିତି ଭାବିବା ଦରକାର, ତାଙ୍କ ଯଦି କୃଷ୍ଣ ଉପରେ ବିଶ୍ୱାସ ରହିଛି, ପ୍ରଭୁପାଦଙ୍କ ଉପରେ ଗୁରୁଙ୍କ ଉପରେ ବିଶ୍ୱାସ ଅଛି, ତାଙ୍କର ସେଇଭଳି ଭାବିବା ଦରକାର। ମୁଁ ଗୁରୁଙ୍କ ପାଖରେ ମୋତେ ପଚାରିଲା ଜଣେ, ସେ ଏଇ ଭୁବନେଶ୍ୱର ମନ୍ଦିର ରହୁଥିଲା, ମୋତେ ପଚାରିଲା ଆପଣ କେମିତି ସେଠି ରହିଛନ୍ତି ଏତେ ସେଭଳିଆ ଭଲ ମନ୍ଦ ହେଉଛି, କେମିତି ଆପଣ ରହିଛୁ? ମୁଁ କହିଲି ଦେଖ, ତୁ ଭାରି ଚାଲି ଆଇଲୁ, ତୁ ମୋ କତୁରୁ କଥା ଶିଖିଛୁ, ମୋ କତୁରୁ କଥା ନାହିଁ, ମୋ କତୁରୁ ଭଜନ ତୁ କାଲି ଆସିଲୁ, ତୁମକୁ ଶିଖେଇଥିଲି, ତୁ ଚାଲି ଆଇଲୁ, ରାଧାକୁଣ୍ଡ ଆସିକି ବସିକି ଭଜନ କରୁଛୁ ବା ଭିକ ମାଗି ରୁଟି ଖାଉଛୁ, ତୁ ଯାହା କରୁଛୁ ତୋଠୁ ମୁଁ 10 ଗୁଣ କାମ କରିପାରିବି, ମୁଁ ଗର୍ବରେ କହୁନି। ତୁ ଗୋଟେ ଦିନ ପରିକ୍ରମା, ମୁଁ ଦିନକୁ 3 ପରିକ୍ରମା ଲଗେଇଦେବି। ତୁ ରୁଟି ଆଣି 3 ଖାଉଛୁ, ମୁଁ ଗୋଟେ 2 ରୁଟି ଖାଇଦେଇ ରହିଯିବି ଦିନ। ମୁଁ ଏଟା କାହିଁ କରୁନି ଜାଣିଛୁ? ଲୋକ ଆମକୁ ଦୁନିଆ ନିନ୍ଦା କରନ୍ତି, ସବୁ କରନ୍ତି, କାହିଁ କରୁଛୁ? ଆମ ଗୁରୁଙ୍କୁ ଭୟ ଲାଗୁଛି, ପ୍ରଭୁପାଦଙ୍କୁ ଭୟ ଲାଗୁଛି। 70 ବୟସରେ ପ୍ରଭୁପାଦ ଏଟା କରିଛନ୍ତି, ଗୁରୁଦେବ ଏଟା କହିଛନ୍ତି, ଆମେ ତାଙ୍କ କରୁଣାରୁ ବଞ୍ଚିତ ହେଇଯିବୁ। ସେ ଯେତେବେଳେ ଅସନ୍ତୁଷ୍ଟ ହେଇଯିବେ, ମତେ ଡର ଲାଗୁଛି ରାଧାଣୀ କ'ଣ କୃପା କରି, ତା ପାଟି ବନ୍ଦ ହେଇଗଲା। ହଁ, ମୁଁ ବୁଝିପାରିଲି, ଆମକୁ ବହୁତ କିଛି ଶୁଣିବାକୁ ପଡ଼ିବ ଜୀବନ ସାରା। ସେ ଜଣେ ଯେମିତି ଭକ୍ତ, ମୋର ଆଉ କିଏ ନାହିଁ, ମୋର ରାଧାରାଣୀ ଅଛି, ସେ ଆଶ୍ରୟରେ ପଡ଼ିକି ରହିଛି କି ନାହିଁ। ଆଉ ଜଣେ ଭକ୍ତ ଇସ୍କନ ବି, ଯୋଉ ଭକ୍ତ ମନ୍ଦିର ରହୁଛି, ଯୋଉ ବ୍ରହ୍ମଚାରୀ, ସେ କେବେ ଚିନ୍ତା କରିବା ଦରକାର? କିଛି ନହେଲେ ମୋ ଗୁରୁ ଗ୍ରହରେ, ପ୍ରଭୁପାଦଙ୍କ ଘରେ, କୃଷ୍ଣଙ୍କର ଘରେ ମୁଁ ପଡ଼ିକି ରହିଛି, କିଛି ପାର୍ଥକ୍ୟ ନାହିଁ। ଏହା ଚେତନା ସ୍ତରର କଥା। ତୋ ଚେତନା ସେଭଳି ହେଲେ, ତୁମେ ସେଭଳି ସମର୍ପିତ ହେଲେ, ସବୁବେଳେ ଭଗବାନ ସେଭଳି ତୁମକୁ ଫଳ ଦେବେ। ଚେତନା ସ୍ତରର କଥା। ତୁମର ଯଦି ବିଶ୍ୱାସ ନାହିଁ କୃଷ୍ଣ ଏଠି ନାହାନ୍ତି, ତାହେଲେ ଠିକ୍ ଅଛି, ତୁମ ପାଇଁ କୃଷ୍ଣ ନାହାନ୍ତି, ଅସୁବିଧା କ'ଣ ଅଛି? କିନ୍ତୁ ଗୁରୁଦେବ କହୁଥିଲେ, ମୋ ଭୁବନେଶ୍ୱର ମୋ ପାଇଁ ତୀର୍ଥ ସାର୍, ତାଙ୍କ ଚେତନା ସ୍ତର ସେଟା ଥିଲା, ମୋ ଗୁରୁଦେବ ଏଠିକି ଆସିଛି, ଏଟା ମୋର ତୀର୍ଥ, କିଛି ଅସୁବିଧା ନାହିଁ। ଚେତନା ସ୍ତର କଥା, ତୁମେ ଚେତନାଟା ଯେଉଁଠି ନାହିଁ, ଚେତନା ସ୍ତରରେ କୃଷ୍ଣ ରହିଥିଲେ, ସେ ବହୁତ କିଛି ଚେତନା, ତୁମେ ବୃନ୍ଦାବନ ରୁହ କି ଘରେ ରୁହ କି ମଠରେ ରୁହ, ଭାବନାଟାକୁ ଶୁଦ୍ଧ, ବହୁତ ବହୁତ ଶୁଦ୍ଧ କରିବାକୁ ପଡ଼ିବ। ଆଉ ସବୁବେଳେ ଝୁଡ଼ ଝମଳାକୁ ଡର ଲାଗୁନି, ଏଇଟା ଲାଗି ଲାଗି ରହିବ, ଏ ଜଗତରେ ସେମିତି ତିଆରି କରାଯାଇଛି। ଆଉ ବିଶେଷ କରି ତୁମେ ସେବା କରି ଯଦି କରୁଣା ପାଇବା ପାଇଁ ଚାହିଁବ, ଏଇଟା ବେଶୀ ପ୍ରୋବ୍ଲେମ, ଏଇଟା ଆସିବ ପ୍ରୋବ୍ଲେମ, ଏଇଟା ହବ ଡିସଏଗ୍ରିମେଣ୍ଟ, ଜଗତରେ ରହିବ। ଆମେ ପ୍ରଭୁପାଦ କୁହନ୍ତି, ତୁମେ ମାୟାବାଦୀ ଭଳିଆ ଚିନ୍ତା କରନି ସବୁ, ପ୍ରଭୁପାଦ ସବୁବେଳେ ଗୋଟେ ମାୟା କୁହନ୍ତି, ତୁମେ ମାୟାବାଦୀ ଭଳିଆ କାହିଁକି କହୁଛ? ମାୟାବାଦୀ ମାନଙ୍କର କ'ଣ, ସମସ୍ତେ ଆମେ ଗୋଟେ, ସମସ୍ତେ ଗୋଟେ ମତରେ ରହିବା, ଏଇଟା କେବେ ପସିବୁଲ ହବନି, କାହିଁକି ହବନି? ପ୍ରଭୁପାଦ କୁହନ୍ତି, ତୁମେ ହଉଛ ଇଣ୍ଡିଭିଜୁଆଲ ଆତ୍ମା ନା, ପ୍ରତ୍ୟେକ ଆତ୍ମାଙ୍କର ପ୍ରତ୍ୟେକ ବିଚାର ରହିଛି। ଇଏ ଭୋଟିଂ ସିଷ୍ଟମ ପ୍ରୋପର ସବୁ କରିଦେଇଗଲେ, ଏଇଥିପାଇଁ କରିଦେଇଗଲେ, ତୁ ଭୋଟିଂ କରି ସବୁ ଡିସାଇଡ଼ କର, ସାଧୁଗୁରୁ ଶାସ୍ତ୍ର ହିସାବରେ ନବ, କିନ୍ତୁ ସମସ୍ତେ ଭୋଟିଂ କରିବ, ଏଇଥିପାଇଁ କହିଲେ ପ୍ରୋପର। ବିଚାରଟା କେବେ ମିଳିବ ନାହିଁ, କେବେ ମିଳିଯିବନି, କାରଣ ସମସ୍ତଙ୍କର ଆତ୍ମା, ସମସ୍ତଙ୍କର ଗୋଟେ ବିଚାର ଆସିବ। ଆମେ ମାୟାବାଦୀ ଭଳିଆ ହବ ଯେତେବେଳେ ସମସ୍ତେ ଆମେ ଗୋଟିଏ ଲାଇନ୍ରେ ପଳେଇବା, ସେ ଗୋଟିଏ ସେବା କରିବା। ଦେଖୁନା, ପୂଜାରେ 2 ପୂଜାରେ ଥିବ, ଦେଖିବ ତାଙ୍କ ଠୁକ ଠୁକ ଚାଲିଥିବ, ଇଏ କହିବ ଫୁଲଟାକୁ କାନ୍ଧରେ ଦେବା, ସେ କହିବ ନାଇଁ ନାକରେ ଦେବି, ସେଇ ଫୁଲଟା ସେଇ ଠାକୁର ପାଖରେ ଲାଗୁଛି, ଇଏ ଯିବ ହାତର ଫୁଲ ଥିବ ବାହାର କରି ଆଣିବ, ସେ ଆଣି ସେଇଟା ଗୋଡ଼ରେ ଦେଇଦେବ, ସିଏ ଆସିବ କେତେ ପାଇଁ ଗୋଡ଼ରେ ଦେଲୁ, ଘର ବିଚାର ଦିଅ ଏଇଟା ଭଲ ଲାଗୁନି, ତୁ ଡ୍ରେସ୍ଟା କାହିଁ ଏମିତି ଟେକିକି ପିନ୍ଧେଇଲୁ, ସେଇ ସେବାଟା ଚାଲିଛି, କିନ୍ତୁ ବିଚାରଟା ଦେଖ ଅଲଗା, ଏଇଟା ରହିବ, ଏଇଟା କେବେ ତୁ ବଦଳେଇ ପାରିବନି। ତା ବିଚାରରୁ ସିଏ ତାର ସେବା କରୁଛି, ୟା ବିଚାର ସେଟା ତାକୁ ସେ ଡିସଏଗ୍ରିମେଣ୍ଟ, ସେଟା ଗୋଟେ ଭଲ ବଢିଆ କଥାଟା କହିଲା, ସେଟା ତା କଥାଟା ପଡ଼ିକି ମୋତେ ଗୋଟେ ଯେମିତି ହାର୍ଟବିଟ୍ ହୁଏ, ହାର୍ଟବିଟ୍ ବୋଲି ତତେ ଲାଗିଲା, ସେ ମୁସଲମାନ ଲୋକ କିନ୍ତୁ ରାଷ୍ଟ୍ରପତି ଥିଲା, କ'ଣ ତା ନା ଅବଦୁଲ କାଲାମ, ଗୋଟେ ଏତେ କର୍ମୀ ଲୋକଟା ଏମିତି କେତେ କଥାଟା କହିଦେଇଛି, ମୋତେ ମୋ ହାର୍ଟ ଟଚ୍ ହେଇଗଲା, ମୁଁ କହିଲାରି ଭଗବାନ କହିଲା ଭଳିଆ ଗୋଟେ ଲୋକ କଥାଟା କହୁଛି। ଜଣେ ଆମ କଥାରେ ଏଗ୍ରି ହଉନି ମାନେ ଡିସଏଗ୍ରିମେଣ୍ଟ ଅଛି ମାନେ ନୁହେଁ ଯେ ସେ ମୋର ଶତ୍ରୁ। ମୁଁ ଏ କଥାଟା ସହିତ ପଢ଼ିଦେଲି, ନା ଲୋକଟା ଆମେ ଦେଖ ଏମାନେ ଯାହାହେଲେ ସେ ଆଲା ଫାଲା ମୁଁ ଡାକୁଥିବ କିଛି ନୁହେଁ, ଏମିତି ଏମିତି ବୁଦ୍ଧି ଗୁଡ଼ା କେମିତି ଷ୍ଟେଟମେଣ୍ଟ, ସୁନ୍ଦର ଷ୍ଟେଟମେଣ୍ଟ ଗୁଡ଼ା, ମୁଁ ତୁମ କଥାରେ ରାଜି ହଉନି, ଏଇ ପର୍ଟିକୁଲାର କଥାରେ ମୁଁ ରାଜି ହେଇନି, ତୁମେ କହୁଛ ଏଇଟା ଗୋଟେ ମନ୍ଦିର କରିବା, ମୁଁ କହିବି ଏଠି କରିବାନି, ତା ଅର୍ଥ ନୁହେଁ ମୁଁ ତୁମର ଶତ୍ରୁ, କିନ୍ତୁ ବର୍ତ୍ତମାନ ଏଇ ବିଚାରଧାରା ଦୁନିଆଟା ବଞ୍ଚିଛି। ବୈଷ୍ଣବ ରାଜ୍ୟରେ ଦେଖୁନା, ମୁଁ ଗୋଟେ କଥା କରି ତୁମେ ଏଟା ମାନିଲନି, ତାମାନେ ଆମେ କ'ଣ ଭାବୁଛି ସେ ମୋର ଶତ୍ରୁ, ନା ନାଇଁ ଶତ୍ରୁ ନାହିଁ, ତୁମର ମୋର ଠିକ୍ ଅଛି, ତୁମେ ତୁମ ରାସ୍ତାରେ ଭଜନ କର, ଆମେ ଆମେ ରାସ୍ତାରେ ଭଜନ କରିବା, କିନ୍ତୁ ଆମେ ଶତ୍ରୁ ନୁହନ୍ତି, ସେଇଟା ମୁସଲମାନ ଲୋକ, ସେ ଗୋଟେ ରାଷ୍ଟ୍ରପତି ଥିଲା, ସେ କଥା କହିଦେଇଛି, ମୁଁ ଗୋଟେ କେଉଁଠୁ ପଢ଼ୁଥିଲି, କେଉଁଠୁ ଗୋଟେ ଇଣ୍ଟରନେଟ୍ କି କେଉଁଠୁ କ'ଣ ଗୋଟେ କେମିତି କିଏ ଛାଡ଼ିଥିଲା କି କ'ଣ ପଢ଼ୁଥିଲି, ଭାରି ବଢ଼ିଆ ଲାଗିଲା, ଏଇଟା ରହିବ, ସବୁବେଳେ ଡିଫରେଣ୍ଟ ଓପିନିଅନ୍ ରହିବ, କାରଣ ଆମେ ଯେହେତୁ ଆତ୍ମା, ଆମେ ଶତ୍ରୁ ନୁହନ୍ତି, ଭଗବାନ ସେବା ତାର ଦି ବିଚାରଧାରାଟା ଭଲ ରହୁଛି, ସେ ଏମିତି ସେବା କରିପାରେ ଛାଡ଼ି ଦେଇଥାଉ, ସେ କେବେ ଭାବିବା ଉଚିତ ନୁହେଁ ଯେ ମୋ କଥାରେ ସେ ଏଗ୍ରି ହେଲାଣି, ସେ ମୋର ଶତ୍ରୁ, ମୁଁ ତା ପଛରେ ଲାଗି କି, ସିଏ ଆମକୁ କେବେ ଭାବିବା ଉଚିତ ନୁହେଁ, ମୋ କଥା ଇଏ ହିସାବରେ ଇଏ ଚାଲିଲାନି, ଏ ବିଚାର ଆମର ନୁହେଁ, କିନ୍ତୁ ସବୁବେଳେ ରହିବ ଏଟା। ଆଉ ସେବା କରିବାକୁ ହେଲେ ତୁମକୁ, ପ୍ରାର୍ଥନା କରିବାକୁ ହେଲେ ଏଇ ରାସ୍ତାରେ ଜଣେ ଯୋଉ ଏଇ ଜଗତର ସମସ୍ତ ସ୍ୱଭାବ ଭଗବାନ ଏଇ ମଠରେ ରହିକି ବା ସାଧୁମାନ ଭକ୍ତମାନଙ୍କ ଭିତରେ ରହି ସମସ୍ତ ପ୍ରକାର ଅଭିଜ୍ଞତା ନେଇ ଏଇ ଜଗତର ପୁରା ନିଷ୍ପ୍ରୟୋଜନ ହେଇଯିବ, ପ୍ରଭୁ ମତେ ଶୀଘ୍ର ଏଠୁ ନେଇଚାଲ, ଏ ଜଗତ ମୋର ରହିବାର ସ୍ଥାନ ନେ, ମୁଁ ପାରିବିନି ରହିପାରିବିନି, ସେ ଭଗବାନ ପ୍ରାର୍ଥନା କରି ପ୍ରାର୍ଥନା କରି ତେଣୁ ଇନ୍ଦ୍ରଙ୍କର ନିଷ୍କପଟତା ହିଁ ତାଙ୍କୁ ଆଜି କୃପା କଲେ। ଭଗବାନ ବି ଏଠି କହିଲେ ତୁମେ ଯାଅ, ତୁମେ ନିଜ ନିଜ ଅଧିକାରର ରୁହ, ଆଉ ଭବିଷ୍ୟତରେ ଏଟା କେବେ ବି କରିବ ନାହିଁ। ତେଣୁ ଅଧିକାରଟା ବଡ଼ ଜିନିଷ, ନିଜର ଅଧିକାର ନେଇକି ଆମେ ଭଜନ କରିବା, ଆଉ ସେ ଅଧିକାରଟା ସାଧୁଗୁରୁଙ୍କ ଦ୍ୱାରା ପ୍ରକଟ ହେବ। ଏବଂ ଆମ ଅଧିକାରଟା କେଉଁଠି କେଉଁ ସ୍ତରକୁ ଆମେ ଯିବା ସେଟା ସେ ତାଙ୍କ ଦ୍ୱାରା ହିଁ ସେ ନେଇଯିବେ। ସେଠି ଚେଷ୍ଟା ଦ୍ୱାରା ଅଧିକାର କେହି ପରିବର୍ତ୍ତନ କରେ ନା, ଦକ୍ଷତା ଦ୍ୱାରା କେହି ନିଜ ଅଧିକାରକୁ ପରିବର୍ତ୍ତନ କରିପାରିବାନି, ଅଧିକାରଟା ଭଗବାନ ଦେବେ, ସେବା ଅଧିକାର ଦିଏ କର ନିଜ ଦାସ, ସେ ତାଙ୍କର ଅଧିକାର ଦେବେ ଆମକୁ, ଆମ ତାଙ୍କ ବ୍ୟବସ୍ଥାରେ ଆମେ ଉପରକୁ ଯିବା ନହେଲେ କେମିତି ଯିବା। ହରେ କୃଷ୍ଣ। ଜୟ ଗ୍ରନ୍ଥରା ଶ୍ରୀମଦ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପା ଶ୍ରୀଲ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦେ ହରି ହରି ବୋଲ।